ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। अजय पवित्र शिवजिंकर शिव चतुर्दशी, ତେଣୁ ଆମେ ଗତକାଲି ମଧ୍ୟ ଶିବଜୀଙ୍କ କଥା କହିଥିଲେ, ପୁଣି ଆଜି କିଛି ଆଉ କିଛି ଅଧିକା କଥା କହିବା। ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ, ଯଦିଓ ସେ ଭଗବାନ କିନ୍ତୁ ତଥାପି ସେ ଆସୁଛନ୍ତି ଏ ଭୌତିକ ଜଗତକୁ ଯଦି ଆସୁଛନ୍ତି, ତମ ଗୁଣକୁ ଆଶ୍ରୟ କରି ଆସୁଛନ୍ତି। ସେ ହେଉଛନ୍ତି ତମ ସବୁ ଗୁଣର ଉର୍ଦ୍ଧ୍ୱରେ ସେ ଭଗବାନ। ଭଗବାନଙ୍କୁ ଯେଉଁମାନେ ଆଶ୍ରୟ ନେଉଛନ୍ତି ସେମାନେ ଗୁଣର ଉର୍ଦ୍ଧ୍ୱକୁ ଚାଲିଯାଉଛନ୍ତି। ଆଉ ଏମାନଙ୍କ କଥା କ'ଣ କହିବା, ଭଗବାନ କଥା କ'ଣ କହିବା। ତେଣୁ ଯଦିଓ ସେ ଭଗବାନ କିନ୍ତୁ ସେ ତମ ଗୁଣକୁ ଆଶ୍ରୟ କରି ଆସୁଛନ୍ତି, ସେଥିପାଇଁ ସେ ଶିବରେ ପରିଣତ ହେଉଛନ୍ତି। ବିଷ୍ଣୁ ସେ ସ୍ୱୟଂ ଭଗବାନ ବିଷ୍ଣୁ। କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗା ସନ୍ତାୟତେ ନହି ତଥା ଭୂତଗସ୍ତି ହେତୁ ଭୂତାମ ପିତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଯେଭଳି ଭାବରେ କ୍ଷୀର ଅମ୍ଳର ସଂଯୋଗରେ ଦହିରେ ପରିଣତ ହୋଇଯାଏ, ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମ ଗୁଣକୁ ଆଶ୍ରୟ କରି ଆସନ୍ତି ସେ ଶିବଜୀରେ ପରିଣତ ହୋଇଯାଆନ୍ତି। ତେଣୁ ଶିବଜୀଙ୍କର ଯେଉଁ ଆବିର୍ଭାବ କଥା ଆମେ କହିଥିଲେ, ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି, ବ୍ରହ୍ମା ପ୍ରଥମେ ବ୍ରହ୍ମା ସୃଷ୍ଟି ହେଉଛନ୍ତି। ଭଗବାନ ଗର୍ଭୋଦକଷାୟୀ ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମ ବାହାରୁଛି, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି। ତେଣୁ ବ୍ରହ୍ମାଙ୍କର ଗୋଟେ ନାମ ହେଉଛି ବ୍ରହ୍ମ ପଦ୍ମଯୋନି, ପଦ୍ମରେ ସେ ଜାତ ହେଉଛନ୍ତି। ଯଦି ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, କିନ୍ତୁ ସାଧାରଣତଃ ଯେମିତି ପୁରୁଷ ସ୍ତ୍ରୀ ସଙ୍ଗ କରି ସନ୍ତାନ ଉତ୍ପନ୍ନ କରନ୍ତି, ଭଗବାନ ସିଏ ବ୍ରହ୍ମା ମଧ୍ୟ ଯେଉଁ ସନ୍ତାନ ପ୍ରଥମେ ଉତ୍ପନ୍ନ କରିଥିଲେ ଆମେ ଆଲୋଚନା କରିଛେ, ସେ କୌଣସି ସ୍ତ୍ରୀ ଗ୍ରହଣ କରିନାହାନ୍ତି। ବ୍ରହ୍ମାଙ୍କର ପତ୍ନୀ ଅଛନ୍ତି କି ନାହିଁ ସେଇଟା ମୋ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ମୁଁ ସନ୍ଦେହ ରହିଛି। କାରଣ ମୁଁ ଥରେ ପଚାରିଥିଲି ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ, ମୁଁ କହିଲି ବ୍ରହ୍ମାଙ୍କର ପତ୍ନୀ ଅଛନ୍ତି ନା ନାହିଁ, ତାଙ୍କର ପତ୍ନୀ ନାହାନ୍ତି। କିନ୍ତୁ ଚୈତନ୍ୟ ଚରିତାମୃତ ଚୈତନ୍ୟ ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ମହାପ୍ରଭୁ ଆସିଥିଲେ ସେହି ସମୟରେ ବର୍ଣ୍ଣନା କରାଯାଇ ଶିବ ତାଙ୍କର ପତ୍ନୀ, ବ୍ରହ୍ମା ତାଙ୍କ ପତ୍ନୀ, ଏମାନେ ସବୁ ଆସିଥିଲେ ତାଙ୍କୁ ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ। ତେଣୁ ଯେଉଁ ଶାସ୍ତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି ସେଇଟାକୁ ଆମେ ଗ୍ରହଣ କରିବାକୁ ପଡ଼ିବ, ତାଙ୍କର ପତ୍ନୀ ଅଛନ୍ତି, କିନ୍ତୁ ବିନା ପତ୍ନୀରେ ମଧ୍ୟ ସେ ସନ୍ତାନ ଉତ୍ପନ୍ନ କରିପାରିବେ। ଆମର ପ୍ରଭୁପାଦ ମହାରାଜ କହୁଥିଲେ, ବିଶ୍ୱାମିତ୍ର ଋଷି ସେ ଦେଖିଲେ ଏ ଯେଉଁ ପିଲା ମନୁଷ୍ୟ ସବୁ ଜନ୍ମ ହେଉଛନ୍ତି, ବହୁତ କଷ୍ଟ ତାଙ୍କୁ ସ୍ୱୀକାର କରିବାକୁ ପଡ଼ୁଛି। ଆମେ ଆଲୋଚନା କରୁଥିଲେ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେମିତି ମାତୃଗର୍ଭରେ ତାକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। ତେଣୁ ବିଶ୍ୱାମିତ୍ର କହିଦେଲେ ଯେମିତି ନଡ଼ିଆ ଗଛରେ ନଡ଼ିଆ ଫଳୁଛି ସେହିଭଳି ଭାବରେ ମନୁଷ୍ୟମାନେ ଉତ୍ପନ୍ନ ହେବେ, ଏହିଭଳି ଭାବରେ ବ୍ୟବସ୍ଥା କରିଦେଲେ ବିଶ୍ୱାମିତ୍ର ଋଷି। ଗୋଟେ ସ୍ୱର୍ଗ ତିଆରି କରିଦେଲେ, ଯୋଗୀମାନଙ୍କର ଶକ୍ତି ରହିଛି, ଆଉ ସାଧାରଣ ଆଉ ଭଗବାନଙ୍କ କଥା କ'ଣ କହିବା। ତେଣୁ ଶିବଜୀ ଏ ବ୍ରହ୍ମା ଯେଉଁ ସେ ଉତ୍ପନ୍ନ କଲେ, ସେ ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରିଲା, ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି। ତେଣୁ ସେଇଠି ବ୍ରହ୍ମା ଜାତ ହେଲେ, ବ୍ରହ୍ମା ପୋଷ୍ଟ ବର୍ତ୍ତମାନ ରହିଛି, ଆଡ଼ଭାଣ୍ଟାଇଜମେଣ୍ଟ ହେବ ବର୍ତ୍ତମାନ, ଯିଏ ଚାହିଁବେ ଆପ୍ଲାଏ କରିପାରିବେ ବ୍ରହ୍ମା ହେବା ପାଇଁ, ଯିଏ ଚାହିଁବେ ଶିବଜୀ କହିବେ ସେ କଥା। ବ୍ରହ୍ମା ପୋଷ୍ଟ ପାଇଁ ଶିବଜୀ ମଧ୍ୟ ଆଡ଼ଭାଣ୍ଟାଇଜମେଣ୍ଟ ଦେବେ, ଚତୁର୍ଥ ସ୍କନ୍ଧରେ ଆସିବ ତାଙ୍କ କଥା, ପ୍ରଚେତାମାନଙ୍କୁ କହିବେ ଶିବଜୀ। ସ୍ୱଧର୍ମନିଷ୍ଠ ଶତଜନ୍ମ ବି ପୁମାନ ବିରିଞ୍ଚିତା ମେତି ତଥା ପରଙ୍ଘି ମାମ କାର ଇଏରେ ଅଛି ବୈଷ୍ଣବ ଇଏଟା ଯେଉଁ ରହିଛି, स्वजन्मनिष्ठ स्वधर्मनिष्ठ जो माने स्वधर्म ठीक भाव पालन करिवे शहे जन्म धरी पालन करिवे से माने स्वधर्मनिष्ठ सतजन्म विरिंचिता से माने विरिंची विरिंची कहले ब्रह्मा तुम वैष्णव कैलेंडर अच्छी तो फोन रे वैष्णव कैलेंडर नहीं तुम नहीं वैष्णव कैलेंडर कह रहा अच्छे फोन रे जो फोन ये रे अच्छी हाँ बाहर करूँ तो सीटा तार गोटे अच्छी स्टोरी टे अच्छी मुझे लिखी जे अच्छा तेणु स्वजन्म जदि जड़े जड़े तार ठीक भाव धर्म पालन करेंगे शहे जन्म धरी स्वधर्मनिष्ठ सतजन्म पुमान तेल से ब्रह्मा पोष पाइबे तेणु से ब्रह्मा कौट आसवे ये बर्तन उत्पन्न हे से ब्रह्मा जी पूर्व जन्म रे शहे जन्म धरी शहे जन्म धरी धर्म स्वधर्म पालन करेंगे से बर्तन ब्रह्मा चाकरी पाइले आपइंटमेंट दिगला ब्रह्मा आसिले तेणु ब्रह्मा जब जात हेले सेतेबेले से जानिपारे ना से किए अबोध जात बोली कह पंचम स्कंधे पंचम अध्याय एक कहते अबोध जात कौन अबोध जात कौटा श्लोक जो अच्छी जड़े ब्रह्मा हेले से अबोध अज्ञान जात हो किए कहीपर से श्लोक अबोध जात पंचम स्कंधे से श्लोकटे अच्छा पराभव स्तावत अबोध जात जड़े अज्ञान भितर जात हो अबोध जात एमती ब्रह्मा जिते बड़े अबोध जात सी मत ज्ञान प्राप्त हो पार ना अन्य मान कथा कौन कह जीव मान भितर जी श्रेष्ठ सी हूँ ब्रह्मा किंतु सी मत जापार तेणु से तपस्या कले ऐसे बहुत चेष्टा कले से जो पद्मनाड अच्छी से नाड़ भितर प्रवेश करी से जल भितर गर्भोधक जल रही से जल प्रवेश कले बहुत वर्ष बीतीगला कि जापारे ना तापर पुण बाध्य फेरिक आसिले आसिले दुईट अक्षर शुभिला त एवं प ये हूँ स्पर्श वर्णर षोड़श एवं एकतम अक्षर दुईट हिसाब कर त प हूँ ना ना षोह एवं एक दुईट अक्षर क रु आरंभ हे तेणु तप शब्द जो दुई थर शुणिले से पुणी तपस्या कले तपस्या कलापर भगवान आसिले भगवान तक ज्ञान दे आम से विषय विस्तार भाव कहवा ना तापर से सृष्टि कर ब्रह्मा प्रथम सृष्टि कले चारिकुमार होती सनक सनातन सनंदन सनत कुमार चारिकुमार को जिते सृष्टि कले से भगवान ज्ञान शक्तिर अवतार चारिकुमार तेणु ब्रह्मा जिते कहले तुम प्रजा सृष्टि कर से राज्य हेले ना से क्रोध जात है ब्रह्मा क्रोध जात है तेणु चक्षु लाल पड़गला से चक्षुर शिवजी उत्पन्न होती शिवजी उत्पत्ति स्थल हो ब्रह्मा चक्षु ब्रह्मा चक्षु मध्यम सृष्टि करें मनरे सृष्टि कर चक्षु मध्यम सृष्टि कले बड़ कथा कौन शिवजी आविर्भाव होती समय तेणु से क्रंदन करुवर नाम है रुद्र एकादश रुद्र एगारटी स्थान दि जाए एगारटी पत्नी दि जाए भगवद गीतार भगवान कहले कौन रुद्राणाम अपि शंभु ना कौन रही रुद्राण चाहम शिवजी से भगवान जन विभूति एकादश अध्याय दशम अध्याय भगवद गीतार कहे तेणु शिवजी ताकू ब्रह्मा कहले तुम्हें मत प्रजा सृष्टि कर ब्रह्मा जो शिवजी जो ब्रह्मा प्रजा सृष्टि करते से भूत प्रेत इत्यादि सब सृष्टि कर सब तम गुणर व्यक्ति भूत प्रेत इत्यादि सब तम गुणर जीव तेणु भगवान तम गुण आेणु से तम गुणर जीव को सृष्टि करेंगे सृष्टि अवश्य आम समस्त संतान भगवान जो भौतिक जगत में जो ଜୀବ ରୂପ ବୀର୍ଯ୍ୟକୁ ଆଧାନ କରନ୍ତି ଭୂତ ପ୍ରକୃତିରେ, ସେଇଟା ହେଉଛି ଶିବଜୀଙ୍କ ମାଧ୍ୟମରେ ହେଉଛି, ସେଇଟା ଶିବ ତତ୍ତ୍ୱ ହେଉଛି ସେଇ ସେଇଭଳି ଭାବରେ। ଶିବ ହେଉଛନ୍ତି ପିତା, ଦୁର୍ଗାଦେବୀ ହେଉଛନ୍ତି ମାତା, ଆମ ସମସ୍ତଙ୍କ ପିତାମାତା ହେଉଛନ୍ତି ଶିବଜୀ ଏବଂ ପାର୍ବତୀ, ଆମେ ତାଙ୍କ ମାଧ୍ୟମରେ ଆସୁଛୁ, ଜନ୍ମ ନେଉଛୁ। ତେଣୁ ଇଏ ଯେଉଁ ଶିବଜୀ ସୃଷ୍ଟି କଲେ, ଭୂତପ୍ରେତ ସୃଷ୍ଟି କଲେ, ଭୂତପ୍ରେତ ସୃଷ୍ଟି କଲେ ସେମାନେ ପୁଣି ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା ତାଙ୍କୁ କହିଲେ, ତୁମେ ଆଉ ସୃଷ୍ଟି କର ନା, ତୁମେ ମଧ୍ୟ ତପସ୍ୟା କର। ତେଣୁ ଶିବଜୀ ତପସ୍ୟା କରୁଛନ୍ତି, ଏଭଳି ତପସ୍ୟା କୁମାର ସମ୍ଭବରେ ବର୍ଣ୍ଣନା କରାଯାଇଛି, କାଳିଦାସ ରଚନା କରିଛନ୍ତି କୁମାର ସମ୍ଭବମ୍, ପଢ଼ିଛନ୍ତି କିଏ ସାହିତ୍ୟବାଲା କହିବେ, ବସିଛନ୍ତି ପଛରେ ବୋଧେ ସାହିତ୍ୟବାଲା ନା, କୁମାର ସମ୍ଭବମ୍ କାଳିଦାସ ରଚନା କରିଛନ୍ତି। ଇଏ ହେଉଛି ଧୀର, ଶିବଜୀ ହେଉଛନ୍ତି ଧୀର ବ୍ୟକ୍ତି, ଏଭଳି ଧୀର ବର୍ଣ୍ଣନା କରାଯାଇ। ଶିବଜୀ ପ୍ରଥମେ ବିବାହ କଲେ, କାହାକୁ ବିବାହ କଲେ ଶିବଜୀ ପ୍ରଥମେ? ସତୀଙ୍କୁ ବିବାହ କଲେ। ସତୀ ଯେ କିଏ? ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଦକ୍ଷ, ଦକ୍ଷଙ୍କର 16 ଜଣ କନ୍ୟା ଥିଲେ, ଦକ୍ଷ କହିଲେ ଏକ୍ସପର୍ଟ, ସିଏ ଏକ୍ସପର୍ଟ ଦକ୍ଷ, ଏକ୍ସପର୍ଟ ଏଭଳି ଦକ୍ଷ ଯେ ଶିବଜୀଙ୍କୁ ମଧ୍ୟ ନିନ୍ଦା କରିବାରେ ମଧ୍ୟ ପଶ୍ଚାତ୍ପଦ ହେଲେ ନାହିଁ। ଦକ୍ଷ ଦକ୍ଷ 16 କନ୍ୟା ଦେଇଥିଲେ, 13 କନ୍ୟା ବିବାହ କରିଥିଲେ ଧର୍ମରାଜକୁ। ଏଇଭଳି ଭାବରେ ତାଙ୍କର ଯେଉଁ ଅନ୍ତିମ କନିଷ୍ଠ କନ୍ୟା ସେ ହେଉଛନ୍ତି ସତୀ, ସତୀ ବିବାହ କଲେ ଶିବଜୀଙ୍କୁ, ଶିବଜୀଙ୍କୁ ବିବାହ କଲେ। କିନ୍ତୁ ଦକ୍ଷଙ୍କର ଶିବଙ୍କ ପ୍ରତି କାହିଁକି ଏତେ ଆଦର ନଥିଲା। ଥରେ ଶିବଜୀ ଆସିଛନ୍ତି, ଗୋଟେ ଯଜ୍ଞ ହେଉଛି, ଯଜ୍ଞାନାମ ଜପ ଯଜ୍ଞସ୍ମି, ଯଜ୍ଞମାନ ଭିତରେ ଶ୍ରେଷ୍ଠ ଯଜ୍ଞ ହେଉଛି ଭଗବାନଙ୍କ ନାମ ଜପ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ ଯେଉଁ ଯଜ୍ଞ ହେଉଛି ସେହି ସମୟରେ ସମସ୍ତେ ମୁନି ଋଷିମାନେ ଅଛନ୍ତି, ଦେବତାମାନେ ଅଛନ୍ତି, ବ୍ରହ୍ମା ଶିବ ଏମାନେ ସବୁ ଅଛନ୍ତି, ଆଉ ବହୁତ ବ୍ୟକ୍ତି ସବୁ ଅଛନ୍ତି ସେଠି, ବ୍ରାହ୍ମଣମାନେ ଅଛନ୍ତି, ସବୁ ଯଜ୍ଞ ହେଉଛି ସବୁ। ଏଇଭଳି ଭାବରେ ଯେତେବେଳେ ସେଇ ଯଜ୍ଞସ୍ଥଳରେ ଦକ୍ଷ ଆସି ପହଞ୍ଚିଗଲେ, ଚତୁର୍ଥ ସ୍କନ୍ଦର କଥା ଶିବଜୀଙ୍କ କଥା ଆସିବ, ଏଇ କ'ଣ ସୃଷ୍ଟି ଏବଂ ବିସ୍ତାର ଯେଉଁ ରହିଛି ସ୍ୱର୍ଗ ବିସର୍ଗ, ଏଇଥିରେ ଚତୁର୍ଥ ସ୍କନ୍ଦର କଥା ଆସିବ। ତେଣୁ ଯେତେବେଳେ ଆସୁଛନ୍ତି, ଦକ୍ଷ ଆସୁଛନ୍ତି, ଦକ୍ଷ ସେ ଏକ୍ସପର୍ଟ, ସିଏ ବହୁତ ସମ୍ମାନ ତାଙ୍କ ପ୍ରଜାପତି, ସିଏ ଦକ୍ଷ ପ୍ରଜାପତି, ପ୍ରଜାମାନଙ୍କର ପତି, ପ୍ରକୃତ ପ୍ରଜାପତି ହେଉଛନ୍ତି ଭଗବାନ। କିନ୍ତୁ ଯାହା ହଉ ଏମାନଙ୍କୁ ସବୁ ଆପଏଣ୍ଟମେଣ୍ଟ ଦିଆଯାଇଛି, ପ୍ରଜାପତି ହିସାବରେ ଦିଆଯାଇଛି ଆପଏଣ୍ଟମେଣ୍ଟ, ଚାକିରି ଦିଆଯାଇଛି। ଦକ୍ଷ ଯେତେବେଳେ ଆସୁଛନ୍ତି, ସବୁ ଦେବତାମାନେ ମୁନି ଋଷିମାନେ ଯେ ସବୁ ଥିଲେ ସମସ୍ତେ ଦଣ୍ଡାମାନେ ତାଙ୍କୁ ସ୍ୱାଗତ କଲେ ବା ପ୍ରଣାମ କଲେ, ନମସ୍କାର ତାଙ୍କୁ ସମ୍ମାନ ଜଣାଇଲେ। କିନ୍ତୁ ବ୍ରହ୍ମା ତାଙ୍କର ପିତା, ସେ ବସିକି ରହିଲେ, ତାଙ୍କର ଉଠିବା ଦରକାର ନାହିଁ, ସେ ବସିକି ରହିଲେ। ଶିବଜୀ ମଧ୍ୟ ବସିକି ରହିଲେ, ଶିବଜୀ ମଧ୍ୟ ଉଠିଲେ ନାହିଁ, ଶିବଜୀ ତ ଉଠିକି ଆସିଲେ। ଦକ୍ଷ ଆସୁଛନ୍ତି, ସେ ଦେଖୁଛନ୍ତି ସମସ୍ତେ ଠିଆ ହେଲେ, ଦୁଇ ଜଣ କିଏ ବସିଛନ୍ତି, ଭଲକି ଦେଖିଲେ ହଉ ମୋର ପିତା ବସିଛନ୍ତି, ସେ ତାଙ୍କୁ ସମ୍ମାନ କଲେ ଯାଇକିରି। ଇଏ ମୋର ଜ୍ୱାଇଁ ହେଇକିରି ଜାମାତା, ସତୀଙ୍କର ପତି ଶିବଜୀ, ଶିବ ସତୀଙ୍କ ପତି, ଇଏ ମଧ୍ୟ ଦଣ୍ଡାମାନେ ହେଉ ଇଏ ବସିକି ରହିଛନ୍ତି। କ୍ରୋଧ ଆସିଲା, ଏତେ କ୍ରୋଧ ଆସିଲା ଯିଏ ସମ୍ଭାଳି ପାରିକି ରହିପାରିନି। ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେ ଲୀଳାଟି, ସେ କଥା ସବୁ। ହେଲେ ଦେଖ, ସମସ୍ତଙ୍କୁ କହୁଛନ୍ତି ମୁନି ଋଷିମାନଙ୍କୁ, ସମସ୍ତଙ୍କୁ କହୁଛନ୍ତି ଶିବଜୀ, ଦେଖ ଇଏ ମୋର ଜ୍ୱାଇଁ ହେବ, କିନ୍ତୁ କେମିତି ସମ୍ମାନ କରିବାକୁ ପଡ଼େ ଏତିକି ଜାଣିନାହାନ୍ତି, କେମିତି ସମ୍ମାନ କରିବାକୁ ପଡ଼େ ସେଇଟା ସେ ଜାଣିନାହାନ୍ତି। ତାଙ୍କୁ କହିବେ ଶିବଜୀ, ଗୋ କର୍ପୂର ଗୌରମ କରୁଣାବତାରମ संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी चैतन्य नमामि भवं भवानी चैतन्य नमामि भवं भवानी चैतन्य ତାଙ୍କୁ ପ୍ରାର୍ଥନା କଲା ପରେ ସେ ଶ୍ଳୋକଟା ପାଇଲି ମୁଁ, ନହେଲେ ପାଉନଥିଲି। କହୁଛନ୍ତି ଦେଖ, ଗୃହୀତ୍ୱା ମୃଗସାବକ୍ଷା ପାଣି ମର୍କଟ ଲୋଚନ, ମର୍କଟ ଲୋଚନ ମାଙ୍କଡ଼ ରାକ୍ଷୀ ଭଳି ତାଙ୍କ ରାକ୍ଷୀ ମର୍କଟ ଲୋଚନ। ଜଣେ ଜଣକୁ ଯେତେବେଳେ ଭଲ ପାଉଛି ସିଏ ଅନ୍ଧ ହୋଇଥିଲେ ମାନେ ତାକୁ କହିବ ସେ ପଦ୍ମଲୋଚନ, କିନ୍ତୁ ତାକୁ ଯେତେବେଳେ ଘୃଣା କରୁଛି ସେତେବେଳେ ସେ ପଦ୍ମଲୋଚନ ହେଲେ ତାକୁ ଲାଗିବ ମର୍କଟ ଲୋଚନ ଭଳି। କହୁଛନ୍ତି ମର୍କଟ ଲୋଚନକୁ ଦେଖ, ଗୃହୀତ୍ୱା ମୃଗ ସାବକ୍ଷା, ମୋର କନ୍ୟା କେତେ ସୁନ୍ଦର, ସିଏ ତାର ମୃଗ ନୟନୀ, ସିଏ ମୃଗ ମୃଗ ଭଳି ଆଖି ରହିଛି ତାର, କେତେ ସୁନ୍ଦର କନ୍ୟା। ମୁଁ ଏ ମର୍କଟ ଲୋଚନକୁ ବିବାହ ଦେଇଥିଲି। ପ୍ରତ୍ୟୁତ୍ଥାନ ବି ବାଧାର ହେ ବାଚା ବି ଅକୃତ ନୋଚିତମ, ଅନ୍ତତଃ କହିଥାନ୍ତି ହରେ କୃଷ୍ଣ କହିଥାନ୍ତି, ସେତିକି ବି କହିଲେ ନାହିଁ, ବାଚା ବି ନୋଚିତମ, ଆଉ ଠିଆ ହେବା କଥା କ'ଣ କହେ, ପ୍ରତ୍ୟୁତ୍ଥାନା ବି ବାଧାର, ଠିଆ ହେଇକି ସମ୍ମାନ ଜଣାଇବା କଥା, ନହେଲେ ଦଣ୍ଡବତୀ ପ୍ରଣାମ କରିବା କଥା। କିନ୍ତୁ ଇଏ ମର୍କଟ ଲୋଚନ ଦେଖ, ସମସ୍ତେ ସେଇଠି ରହିଛନ୍ତି, ହଜାର ହଜାର ସବୁ ରହିଛନ୍ତି, ଦେବତାମାନେ ମୁନି ଋଷିମାନେ ସବୁ ରହିଛନ୍ତି, ବିରାଟ ଯଜ୍ଞ ହେଉଛି, ପ୍ରଜାପତି ସିଏ ଯଜ୍ଞ ହେଉଛି, ତେଣୁ ସେଠି ଏଇଭଳି ଭାବେ ଶିବଜୀ କହୁଛନ୍ତି ମର୍କଟ ଲୋଚନ। ଶିବଜୀ ଶୁଣୁଛନ୍ତି, କିନ୍ତୁ ଶିବଜୀ କ'ଣ କରୁଛନ୍ତି, କାନ୍ଦ ଆସୁନି ହସୁଛନ୍ତି, କ୍ରୋଧ ଆସୁନି ହସୁଛନ୍ତି, ସିଏ ହସୁଛନ୍ତି, ମୁର୍କି ମୁର୍କି ହସୁଛନ୍ତି, ହଁ ଯେତେ ହସୁଛନ୍ତି ତାଙ୍କର କ୍ରୋଧ ଆହୁରି ବଢ଼ିଯାଉଛି, ଦକ୍ଷଙ୍କର ଦକ୍ଷଙ୍କ କ୍ରୋଧ ବଢ଼ିଯାଉଛି। ତେଣୁ କହୁଛନ୍ତି, ତେଣୁ ଜଣେ ପଚାରିବ, ତମର ତ ଏତେ ସୁନ୍ଦରୀ କନ୍ୟା, ତମେ କାହିଁ ମର୍କଟ ଲୋଚନ ବିବାହ ଦେଉଥିଲ, ନା ମୁଁ ମୋ ଇଚ୍ଛାରେ ଦେଇନଥିଲି, ବ୍ରହ୍ମା ଯିଏ ବସିଛନ୍ତି, ବ୍ରହ୍ମା ମୋର ପିତା, ସିଏ ମୋତେ କହିଲେ ତାଙ୍କୁ ବିବାହ ଦେବା ପାଇଁ, ମୁଁ ଦେଲି ତାଙ୍କୁ ବିବାହ। ଅୟଂ ତୁ ଦେବ ଯଜନ ଇନ୍ଦ୍ରୋପେନ୍ଦ୍ରାଦିଭି ଭବ ସ୍ୱଭାଗ ନ ଲଭତାଂ ଦେବୀ ଦେବଗଣାଧମ। ଦେବତାମାନଙ୍କ ଭିତରେ ହେଉଛନ୍ତି ଅଧମ, ଶିବ ହେଉଛି ଦେବତାମାନଙ୍କ ଭିତରେ ଅଧମ, ତେଣୁ ମୁଁ ଆଜି ଅଭିଶାପ, ତାଙ୍କର କ୍ରୋଧ ବଢ଼ିଗଲା ନା, ଦକ୍ଷଙ୍କର କ୍ରୋଧ ବଢ଼ିଗଲା, ତେଣୁ ଅଭିଶାପ ଦେଲେ। ଆୟଂ ତୁ ଦେବ ଯଜନ, ଦେବତାମାନେ ଆମେ ଯଜ୍ଞ କରୁଛେ, ଯଜ୍ଞରେ ଭାଗ ସବୁ ଦେବତାମାନେ ନିଅନ୍ତି, ଓଂ ଇନ୍ଦ୍ରାୟ ସ୍ୱାହା ଇଦଂ ଇନ୍ଦ୍ରମ, ଏସବୁ କହନ୍ତି ଯଜ୍ଞରେ ସବୁ ସ୍ୱାହା ସ୍ୱାହା କରନ୍ତି, ତେଣୁ ଏହିଭଳି ଭାବରେ ଶିବଜୀ ମଧ୍ୟ ଭାଗ ଦିଆଯାଏ, ଯଜ୍ଞ ଭାଗ ଦିଆଯାଏ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଦେବାନ୍ ଭାବୟତା ନେନ ତେ ଦେବା ଭାବୟନ୍ତୁ ଭ ପରସ୍ପର ଭାବୟନ୍ତ ଶ୍ରେୟମ୍ ପରମ ଅଭାବସତ। ଦେବତାମାନେ ଆମେ ତାଙ୍କୁ ଯଜ୍ଞ ମାଧ୍ୟମରେ ଦେବତାମାନେ ସନ୍ତୁଷ୍ଟ ହେଇକି ସେମାନେ ଆମର ଆବଶ୍ୟକତା ପୂରଣ କରନ୍ତି, ଆମେ ତାଙ୍କୁ ଯଜ୍ଞ ମାଧ୍ୟମରେ ତାଙ୍କୁ ମଧ୍ୟ ତାଙ୍କର ଆବଶ୍ୟକତା ପୂରଣ କରିବା। ଏହିଭଳି ଭାବରେ ଉଭୟ ଉଭୟଙ୍କର ସେବା କରି ବା ସାହାଯ୍ୟ କରି ସମସ୍ତେ ଆନନ୍ଦିତ ହେବା, ଭଗବତ ଗୀତାରେ ଭଗବାନ କହିଲେ କଥା, ଶ୍ରେୟାନ୍ ପରମ ସମସ୍ତେ ଶ୍ରେୟା ପ୍ରାପ୍ତ ହୋଇପାରିବେ। କିନ୍ତୁ ଦେବତାମାନେ ଯେଉଁ ଦେବତାମାନଙ୍କୁ ଯେଉଁ ଶ୍ରେଷ୍ଠ ହେଉଛନ୍ତି, ଦେବ 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 କିଏ, ଶିବଜୀ ହେଉଛନ୍ତି ଦେବତାମାନଙ୍କର ଦେବତା, ଦେବ ଦେବ ମହାଦେବ, ମହାଦେବ ସିଏ ସାଧାରଣ ଦେବ ନୁହଁ, ମହାଦେବ ବ୍ରହ୍ମାଙ୍କର ମଧ୍ୟ, ବ୍ରହ୍ମାଙ୍କର ମଧ୍ୟ ତାଙ୍କର ଅଧିକ ତେଜ ରହିଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯେଉଁ 64 କଳା ରହିଛି, ଆଜି ଆମେ ସକାଳେ ଆଲୋଚନା କରୁଥିଲେ, 64 କଳା ଭଗବାନ ଯାଉଛନ୍ତି ଶିକ୍ଷା କରିବେ, 64 କଳା ଭଗବାନଙ୍କ 64 କଳା ରହିଛି, ନିତ୍ୟ ରହିଛି, କିନ୍ତୁ ଖାଲି ଆମକୁ ଦେଖିବା ପାଇଁ ଭଗବାନ ଯାଇଛନ୍ତି, ଗୁରୁ ଗ୍ରହଣ କରିବେ, 64 କଳା ସେ ପ୍ରାପ୍ତ ହେବେ, ଆମେ ତାଙ୍କର ଅଂଶ ହିସାବରେ, ଆମେ ଆମେ ତାଙ୍କର ଅଂଶ ହିସାବରେ ଆମର ମଧ୍ୟ ସେଇ ଗୁଣ ସବୁ ରହିଛି, କିନ୍ତୁ 50 ପର୍ଯ୍ୟନ୍ତ ରହିବ, ବ୍ରହ୍ମାଙ୍କର ସେ 50 ପର୍ଯ୍ୟନ୍ତ ରହିଛି, କିନ୍ତୁ ବ୍ରହ୍ମାଙ୍କର ପୁତ୍ର ହେଲେ ମଧ୍ୟ ଶିବ ସିଏ ପୁତ୍ର ହେଇ ସେ ଆସିଛନ୍ତି, ସେ ଲୀଳା କରୁଛନ୍ତି, ସେ ଲୀଳାଟି ହେଇଛି, କିନ୍ତୁ ସିଏ ତାଙ୍କର ଆହୁରି 5 ଗୁଣ ଅଧିକା, 55 ଗୁଣ ତାଙ୍କ ପାଖରେ ରହିଛି, ଏବଂ ବିଷ୍ଣୁ ଆଜି ରାମ ଲକ୍ଷ୍ମଣ ଏ ରାମ ଯଦି ସୀତା ଆଜି ବିଷ୍ଣୁ ଯଦି ରାମ ନୃସିଂହ ବାମନ ଇତ୍ୟାଦି ଯଦି ବିଷ୍ଣୁ ତତ୍ତ୍ୱ ରହିଛନ୍ତି ତାଙ୍କର ପାଞ୍ଚଟି ଆହୁରି ଅଧିକ ଗୁଣ ଅଛି ଏକ୍ସଟ୍ରା 60 ଆଉ କେତେ ଗଲା 64-60 ଗଲେ ଏ 400 ତ କେହି ସମାନ ହୋଇପାରିବେ ନାହିଁ।
ଇଏ ହେଉଛି ଶ୍ରେଷ୍ଠ ଭଗବାନ କୃଷ୍ଣଙ୍କ ଅସମୂର୍ଦ୍ଧ ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଆଉ ଉର୍ଦ୍ଧ କଥା କ'ଣ କହିବା, ସେ 4 କ'ଣ ତାଙ୍କର ଗୁଣ ଏକ୍ସଟ୍ରା ଲୀଳା ପ୍ରେମଣା ଏଇ ଯେଉଁ ରୂପ ଗୋସ୍ୱାମୀ ତାଙ୍କର ଭକ୍ତି ସମୟରେ ସୁନ୍ଦର ଲୀଳା ମାଧୁରୀ ଭଗବାନ ଯେଉଁ ଲୀଳା ବର୍ତ୍ତମାନ ଚାଲିଛି ସକାଳର ଆମର ଚାଲିଛି ଲୀଳା ଚାଲିଛି ବୃନ୍ଦାବନ ଲୀଳା ସରିଗଲେ ବର୍ତ୍ତମାନ ମଥୁରା ଲୀଳା ଚାଲିବ ତାପରେ ଦ୍ୱାରକା ଲୀଳା ଚାଲିବ 90 ଅଧ୍ୟାୟ ପର୍ଯ୍ୟନ୍ତ ଆମେ ବଞ୍ଚିଥିବା ବଞ୍ଚି ଯାଇପାରୁନୁ ଆମେ ଏତେ ଦିନ ବଞ୍ଚିପାରିବା ନାହିଁ ବୋଧେ 90 ଅଧ୍ୟାୟ ରହିଛି ଭଗବାନଙ୍କ ଲୀଳା। ଭଗବାନ ଭଳି କେହି କୃଷ୍ଣଙ୍କ ଭଳି କେହି ଲୀଳା କରିନାହାନ୍ତି ତେଣୁ ସିଏ ହେଉଛନ୍ତି ଲୀଳା ପୁରୁଷୋତ୍ତମ। ଭଗବାନ ରାମଚନ୍ଦ୍ର ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ ସମସ୍ତେ ପୁରୁଷୋତ୍ତମ। ଆଜି ଆମେ ସକାଳେ କହୁଥିଲୁ ପୁରୁଷୋତ୍ତମ ଯସ୍ମାକ୍ଷରମ ଅତିତୋହମ ଅକ୍ଷରାଦପିଚୋତ୍ତମ ଅତୋସ୍ମି ଲୋକ ବେଦେଚ ପ୍ରଥିତ ପୁରୁଷୋତ୍ତମ ସେ ହେଉଛନ୍ତି ପୁରୁଷୋତ୍ତମ। ପୁରୁଷୋତ୍ତମ ବିଭାଗ ଯେଉଁ 15 20 ଶ୍ଳୋକ ରହିଛନ୍ତି ସେଥିରେ ତେଣୁ ଯିଏ ଚାହିଁବେ ମୁଖସ୍ଥ କରିବା ପାଇଁ ସେଇ 15 ଆରମ୍ଭ କରିବେ 20 ଶ୍ଳୋକ ସବୁଠୁ କମ୍ ଶ୍ଳୋକ ରହିଛି 8 ମଧ୍ୟ 20 ଶ୍ଳୋକ ରହିଛି। ତେଣୁ ଇଏ ଯେଉଁ ଶିବଜୀଙ୍କର ତାଙ୍କର 5 ଗୁଣ ଏକ୍ସଟ୍ରା ବ୍ରହ୍ମାଙ୍କ ଠାରୁ ଅଧିକ 5 ଗୁଣ ରହିଛି ସେ କଥାଟି ଆସିବ ବର୍ତ୍ତମାନ। ତଥା ପରଙ୍ଗୀ ମାମ ବ୍ରହ୍ମା ଯେଉଁମାନେ 100 ଜନ୍ମ ଧରି ସ୍ୱଧର୍ମ ପାଳନ କରିବେ ସେମାନେ ବ୍ରହ୍ମା ହିସାବରେ ଜାତ ହେବେ ସୃଷ୍ଟ ହେବେ ସେମାନେ। କିନ୍ତୁ ତାଙ୍କଠାରୁ ଯେଉଁମାନେ ଅଧିକ ଗୁଣ ରହିଛି ତଥା ପରଙ୍ଗୀ ମାମ କହିଲେ ତାଠାରୁ ଅଧିକ ଯାହାର ରହିଛି ଗୁଣ ବା ଧର୍ମ ପାଳନ କରୁଛନ୍ତି ସେମାନେ ମାମ କହିଲେ ସେମାନେ ଶିବ ହେବେ ନାହିଁ କିନ୍ତୁ ଶିବଲୋକରେ ଆସିବେ। ଶିବଲୋକ କଥା ଆସିବ ଆମର କଥା ଶିବଲୋକ କଥା କହି ଆମେ କଥାକୁ ବନ୍ଦ କରିବା ସେଥିପାଇଁ ମାଗୁଥିଲି ସେଇ ରହିଛି ସେଥିରେ। ତେଣୁ ଏ ଯେଉଁ ଶିବଲୋକ ରହିଛି ମହେଶ୍ୱର ଆମେ କହିଛୁ କାଲି ଶିବଲୋକ ହେଉଛି ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ଗୋଲୋକ ନାମ୍ନି ନିରଧାମ୍ନି ତଳେ ଚ ତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଷୁ ତେ ତେ ପ୍ରଭାବ ନିଚୟା ବିହିତା ସଜେନ ଗୋବିନ୍ଦମାଧି ପୁରୁଷଂ ତମହଂ ଭଜାମି। ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ଗୋଲୋକ ଯେଉଁଠି ଭଗବାନଙ୍କ ଲୀଳା ଚାଲିଛି ସେ ଗୋଲୋକରୁ ଆସି ଭଗବାନ ଏଠି ସବୁ ଲୀଳା କରନ୍ତି କିନ୍ତୁ ତାଙ୍କର ନିତ୍ୟ ଲୀଳା ସେଇଠି ରହିଛି ଗୋଲୋକ ଏବଂ ନିବସତି ଅଖିଳାତ୍ମଭୂତ ସବୁବେଳେ ପାଇଁ ସେ ଗୋଲୋକରେ ରହିଛନ୍ତି ତାଙ୍କର ସବୁବେଳେ ଲୀଳା ଚାଲିଛି ଲୀଳା ଗୋଲୋକ ଏବଂ ନିବସତି ଅଖିଳାତ୍ମଭୂତ। ତେଣୁ ତା ତଳେ ରହୁଛି ହରିଧାମ ବୈକୁଣ୍ଠ ଲୋକ ଇତ୍ୟାଦି ତା ତଳେ ରହୁଛି ମହେଶ ଧାମ ଶିବଜୀଙ୍କର ଲୋକ ଏବଂ ତା ତଳେ ଦେବୀ ଲୋକ ଏଇ ଯେଉଁ ଭୌତିକ ଜଗତ ତା ତଳେ ରହୁଛି ତେଣୁ ଚିର ଜଗତରେ ଭଗବାନଙ୍କ ଧାମ ରହିଛି ଶିବଜୀଙ୍କ ମହେଶଙ୍କ ଧାମ ରହିଛି। ତେଣୁ ସିଏ ଶିବଜୀ ଏଇଭଳି ଭାବରେ ଯେଉଁମାନେ ଆହୁରି ଉନ୍ନତ ସ୍ତରରେ ଶିବଜୀଙ୍କର ଆହୁରି ଅଧିକ ଗୁଣ ରହିଛି ତେଣୁ ଇଏ ଦେବଦେବ ମହାଦେବ ଦେବତାମାନଙ୍କୁ ଯେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ ଦେବଦେବ ମହାଦେବ ତେଣୁ ସେ ଶିବଜୀଙ୍କୁ ସେ କହୁଛନ୍ତି ସଭାବଂ ନ ଲଭତା ଇଏ ପାଇପାରିବେ ନାହିଁ ଅନ୍ୟମାନେ ପାଇବେ 33 ଦେବତା ପାଇବେ କିନ୍ତୁ 32 999,999 ପାଇବେ କିନ୍ତୁ ଇଏ ପାଇବେ ନାହିଁ 33 ଇଏ ପାଇବେ ଭାଗ ପାଇବେ ନାହିଁ ଦେବତା ଶିବଜୀ ପାଇବେ ନାହିଁ ସଭାବଂ ନ ଲଭତା ଅଭିଶାପ ଦେଇଦେଲେ ଏତେ ଅଭିଶାପ ଦେଇଦେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶିବଜୀ ପାଇପାରୁନାହାନ୍ତି ମନା କରିଦେଇଛନ୍ତି ଶ୍ୱଶୁର ଏକ୍ସ ଏକ୍ସ ପାଦରିନ ଲ ପୂର୍ବ ଶ୍ୱଶୁର ସିଏ ବର୍ତ୍ତମାନ ଶ୍ୱଶୁର ନୁହନ୍ତି ବର୍ତ୍ତମାନ ହେଉଛି ପର୍ବତ ହିମାଳୟ ପର୍ବତ ହେଉଛି ତାଙ୍କର ଶ୍ୱଶୁର ତାଙ୍କର ବିବାହ ହୋଇଥିଲା ସବୁ ଭୂତ ପ୍ରତ ଇତ୍ୟାଦି ସବୁ ଆସିଥିଲେ ଅପୂର୍ବ ଶୋଭା ସବୁ ହୋଇଥିଲା କାହାର ମୁଣ୍ଡ ନାହିଁ କାହାର ଚତୁର୍ଥ ସ୍କନ୍ଦ ସେ ବର୍ଣ୍ଣନା କରାଯାଇଛି ତାଙ୍କର ଲୀଳା ବିବାହ ଲୀଳା। ତେଣୁ ଏଇଭଳି ଭାବରେ ଯଦି ଅଭିଶାପ ଦେଇଦେଲେ ସଭାଗ ନ ଲଭତା ଦେବୀ ଦେବଗଣାଧମ ଦେବତାମାନଙ୍କୁ ହେଉଛି ଅଧମ ତାଙ୍କୁ ଏଇଭଳି ଲାଗିଲା ଦେବତାମାନଙ୍କୁ ହେଉଛି ଅଧମ କିନ୍ତୁ ଏତେ ତାଙ୍କୁ ଦେଲେ ମଧ୍ୟ
ଏତେ ତାଙ୍କୁ ଅପରାଧ ତାଙ୍କ ପ୍ରତି ହେଲା, ତାଙ୍କୁ ଏତେ ନିର୍ଯାତନା ନିନ୍ଦା କଲେ, ସବୁ କଲେ ସମସ୍ତଙ୍କ ସାମ୍ନାରେ, ଏକୁଟିଆ କରିଥିଲେ ଅଲଗା କଥା, ସମସ୍ତଙ୍କ ସାମ୍ନାରେ ସେଠି ନିନ୍ଦା କରାଯାଉ, କିନ୍ତୁ ଶିବଜୀଙ୍କର କୌଣସି ପ୍ରତିକ୍ରିୟା ନାହିଁ। ଯେମିତି ପ୍ରଶଂସା କଲେ, ଆମେ ପ୍ରଶଂସା କଲେ ବହୁତ ବହୁତ ଆମେ ଗର୍ବିତ ହୋଇଯାଉଛେ, ଆମକୁ ପ୍ରଶଂସା କରାଗଲା, କିନ୍ତୁ ନିନ୍ଦା କଲେ ଆମେ ଆମର କ୍ରୋଧ ଆସିଯାଉଛି। କିନ୍ତୁ ଯିଏ ସ୍ଥିତଧୀ, ଶିବଜୀ ହେଉଛନ୍ତି ସ୍ଥିତଧୀ, କ'ଣ ନା ନିନ୍ଦା ତୁଲ୍ୟ ନିନ୍ଦା ସ୍ତୁତି ମୌନି, ନିନ୍ଦାରେ ସେମାନେ କ୍ରୋଧ ଆସେ ନାହିଁ କି ସ୍ତୁତିରେ ସେମାନେ ମଧ୍ୟ ବହୁତ ବହୁତ ଆନନ୍ଦିତ ହୋଇଯାଆନ୍ତି ନାହିଁ। ଇଏ ହେଉଛି ସ୍ଥିତଧୀ। ତେଣୁ କିନ୍ତୁ ତାଙ୍କର ଯେଉଁମାନେ ରହିଥିଲେ, ଶିବଗଣମାନେ ରହିଥିଲେ, ଭୃଙ୍ଗୀ ଇତ୍ୟାଦି, ଏମାନେ ସହିପାରିଲେ ନାହିଁ। ଏମାନେ ତାଙ୍କୁ କ'ଣ ତାଙ୍କର ଯେଉଁ ଭୃଗୁଙ୍କର ଯେଉଁମାନେ ରହିଛନ୍ତି, ବ୍ରାହ୍ମଣ ଇତ୍ୟାଦି ଦକ୍ଷ, ଭୃଗୁଙ୍କର ଭୃଗୁ ଇତ୍ୟାଦି ବ୍ରାହ୍ମଣ ସବୁ ରହିଛନ୍ତି ଦକ୍ଷଙ୍କର, ସେମାନେ ଯଜ୍ଞ କରୁଥିଲେ, ତାଙ୍କୁ ସବୁ ଅଭିଶାପ ଦେଲେ। ତେଣୁ ସେମାନେ ଅଭିଶାପ ଦେଲେ, ଏହିଭଳି ଭାବରେ ଅଭିଶାପ ବଡ଼ି ବଡ଼ିକା ଯିବା। ପ୍ରଥମେ ଦକ୍ଷ ଆରମ୍ଭ କଲେ ଅଭିଶାପ ଦେବା, ଦେବତା ଶିବଜୀ ପାଇପାରିବେ ନାହିଁ। ତେଣୁ ଶିବଗଣଙ୍କ କହିଲେ, ତୁମେ ସବୁ ବିକାରୀ ହୋଇକି ରହିବ, ତୁମେ ତୁମେ ଧନ ପାଇପାରିବ ନାହିଁ। ଏଭଳି ଭାବରେ ସବୁ ଅଭିଶାପ ପରେ ଅଭିଶାପ ଦେବା ଚାଲିଲା, ଯଜ୍ଞ କାମ ବନ୍ଦ ହୋଇଗଲା, ଏଭଳି ଭାବରେ ଚାଲିଲା। ତେଣୁ ଶିବଜୀ ଏଭଳି ଭାବରେ ଯେତେବେଳେ କହୁଛନ୍ତି, ଭୃଗୁ କହିଲେ, ବ୍ରାହ୍ମଣ ଇଏ ହେଉଛନ୍ତି ଭଗବାନଙ୍କର ଭକ୍ତ, ବ୍ରାହ୍ମଣ ଯେ ନମ ବ୍ରାହ୍ମଣ ଦେବା, ସେ ବ୍ରାହ୍ମଣକୁ ତୁମେ ଅଭିଶାପ ଦେଉଛ। ଏଇଭଳି ଭାବରେ ଭଗବାନ ହରି ହରି କହିଲେ, ଶିବଜୀ କହିଲେ, ଯାହା ତ ହେଲା ହେଲା, ପୁଣି ଯଦି କ'ଣ ଭଗବାନଙ୍କୁ ପୁଣି ଯଦି ଇଏ କରାଯିବ, ଭଗବାନଙ୍କୁ ଭଗବାନ ଭକ୍ତମାନଙ୍କୁ ଯଦି କିଛି କହିବେ, ତାହେଲେ ବଡ଼ ଅସୁବିଧା ହେବ କହିକି ଶିବଜୀ ପଳେଇଗଲେ, ଆଉ ରହିଲେ ନାହିଁ, ସେ ସଭାରୁ ପଳେଇଗଲେ। ତେଣୁ ତାଙ୍କ ଗଣମାନେ ମଧ୍ୟ ଚାଲିଗଲେ। ଏଇଭଳି ଭାବରେ ସେ ଯଜ୍ଞ ଯାହା ହେଉ ନା କାହିଁକି ସେଟା କୁହାଯାଏନି, ସେ ଯଜ୍ଞ କ'ଣ ହେଲା। କିନ୍ତୁ ଆଉ ଗୋଟେ ଥର ନେକ୍ସଟ ଟାଇମ୍ ଯଜ୍ଞ ହେଲା, ଯେତେବେଳେ ଗୋଟେ ଯଜ୍ଞ ହେଉଛି, ପୁଣି ନେକ୍ସଟ ଟାଇମ୍ ଯଜ୍ଞ ହେଉଛି, ସମସ୍ତେ ପୁଣି ତାଙ୍କୁ ଇନ୍ଭାଇଟେସନ୍ ଦିଆଯାଇଛି। ଯେମିତି ଆମକୁ କାଲି ଇନ୍ଭାଇଟେସନ୍ ଦିଆଯାଇଥିଲା ଶିବଜୀଙ୍କ ଯଜ୍ଞରେ, ଆମେ ଯାଇଥିଲେ। ସେଇଭଳି ଭାବରେ ସବୁ ଯାଉଛନ୍ତି, ଦେବତାମାନେ ଯାଉଛନ୍ତି, କୈଳାସ ପର୍ବତରେ ରହିଛନ୍ତି ଶିବଜୀ, ବରଗଛ ରହିଛି। ଆମେ କାଲି କହୁଥିଲେ 100 ଯୋଜନ ସେ ବରଗଛର ରହିଛି ବିସ୍ତାର, 1200 କିଲୋମିଟର। ଏଠୁ କେତେ ବାଟ ହେବ 1200 କିଲୋମିଟର? ପୁରୀ ଦିଲ୍ଲୀ ନା କେଉଁ ଯାଏ ହେବ? ଏଠୁ ଦିଲ୍ଲୀ ଯାଏ। ଏଭଳି ଭାବରେ ଗଛ ରହିଛି, ନିର୍ନିଡ ତାପ ବର୍ଜିତ, ସେ ଏଭଳି ବୃକ୍ଷ, ବଟବୃକ୍ଷ, ଅଶ୍ୱତ୍ଥ ସର୍ବବୃକ୍ଷାଣାମ, ବୃକ୍ଷମାନଙ୍କ ଭିତରେ ଶ୍ରେଷ୍ଠ ବୃକ୍ଷ ହେଉଛନ୍ତି ଅଶ୍ୱତ୍ଥ ବୃକ୍ଷ, ଯେଉଁଟା ଭଗବାନଙ୍କର ଗୋଟେ କ'ଣ ସେ ହେଉଛନ୍ତି ବିଭୂତି, ସେଥିରେ ଗୋଟିଏ ବି ପକ୍ଷୀର ବସା ନାହିଁ, ନିର୍ନିଡ ତାପ ବର୍ଜିତ, ଶୀତ ଦିନେ ଗରମ ଲାଗିବ, ଗରମ ଦିନେ ଥଣ୍ଡା ଲାଗିବ, ନ୍ୟାଚୁରାଲ ଏୟାର କଣ୍ଡିସନର ସେଠି ରହିଛି, ତାପ ବର୍ଜିତ। ଏବଂ ସେ ଯେଉଁ ଦେବତାମାନେ ଆସୁଛନ୍ତି, ସେଇ କୈଳାସ ଲୋକ ଦେଇକି ଯାଉଛନ୍ତି, କୈଳାସ ଲୋକରେ ରହିଛି କୈଳାସ ପର୍ବତ, କୈଳାସ ପର୍ବତ ଦେଇ ଯାଉଛନ୍ତି ଦକ୍ଷଙ୍କ ଯଜ୍ଞ, ଆଉ ଗୋଟେ ଯଜ୍ଞ ହେଉଛି, ନେକ୍ସଟ ଯଜ୍ଞକୁ ଯାଉଛନ୍ତି ସେମାନେ ଦେବତାମାନେ, କିଏ ଉଡ଼ାଜାହାଜରେ ଯାଉଛନ୍ତି, କିଏ କେଉଁ ଯାହାଜ ସବୁ ଯାହାନରେ ବାହାନରେ ସବୁ ଯାଉଛନ୍ତି, ଯାହାଙ୍କର ଯାହା ସବୁ ବାହାନ ରହିଛି ସବୁ ସେ ଯାଉଛନ୍ତି, କିଏ ଉଡ଼ାଜାହାଜ, ପ୍ରାୟ ଅଧିକାଂଶ ବହୁତ ଉଡ଼ାଜାହାଜ ରହିଛି, କେତେ କୋଟି ଉଡ଼ାଜାହାଜ ରହିଛି ସ୍ୱର୍ଗରେ। ସୁଖଦେବ ଗୋସ୍ୱାମୀ କହିବେ, 8ମ ସ୍କନ୍ଧ 15 ଅଧ୍ୟାୟରେ ଆସିବ, କେତେ କୋଟି ରହିଛି ଉଡ଼ାଜାହାଜ ସବୁ ରହିଛି, ସେ ଉଡ଼ାଜାହାଜର ରିପେୟାର ନାହିଁ, ସେଇଭଳିଆ ରହିଥିବ, ତା'ର ତେଲ ପଡ଼େ ନାହିଁ, ଡ୍ରାଇଭର ଦରକାର ନାହିଁ, ପାଇଲଟ ଦରକାର ନାହିଁ, ଇଞ୍ଜିନ୍ ଦରକାର ନାହିଁ, କିଛି ଦରକାର ନାହିଁ, ମନକୁ ମନ ଚାଲିବ, ଯାହା ଚାହିଁବେ ସେ କରିବେ। ଆମ ଶରୀରରେ ମଧ୍ୟ ବ୍ରହ୍ମା ସୃଷ୍ଟି କରିଛନ୍ତି, ବହୁତ ପାର୍ଟ ସବୁ ରହିଛନ୍ତି, ସବୁ ମନକୁ ଚାଲୁଛି, ମନେ ମନେ ଚାଲୁଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସବୁ ଦେବତାମାନେ ଯାଉଛନ୍ତି, ସତୀ ଦେଖୁଛନ୍ତି, ସମସ୍ତେ ଯାଉଛନ୍ତି, ପଚାରି ବୁଝିଲେ, ଆମେ ଯାଉଛୁ ପରା, ଆପଣଙ୍କ ପିତାଙ୍କର ଯଜ୍ଞ ହେଉଛି, ଆମେ ଯାଉଛୁ, ଆପଣ ଯିବେନି କି? ତେଣୁ ସତୀ ଆସି କହିଲେ, ସ୍ୱାମୀଜୀ କହିଲେ, ସ୍ୱାମୀଜୀ ଧ୍ୟାନରେ ବସିଛନ୍ତି, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, 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 ଶ୍ରୀରାମ ଜୟ। ଶିବଜୀ ସବୁବେଳେ ଭଗବାନଙ୍କର ଧ୍ୟାନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, हरे राम हरे राम 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 हरे 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 कृष्ण हरे कृष्ण हरे 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 राम 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 ऐ नम शिव जपे पंच मुख रे ऐ नम शिव जपे पंच मुख रे ऐ नम ब्रह्मा जपे चतुर्मुख रे ऐ नम ब्रह्मा जपे चतुर्मुख रे ऐ नम नारद जपे वीणा यंत्र रे ऐ नम नारद जपे वीणा यंत्र रे हरे कृष्णा 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 हरे 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 राम 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 हरे 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 कृष्णा हरे हरे राम 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 हरे हरे मधुरई हरि नाम मधुरई हरि नाम हाँ यही नाम जपते जपते ब्रजे चलो रे यही नाम जपते जपते ब्रजे चलो रे भक्ति विनोद बोले रे भक्ति विनोद बोले रे भक्ति रे हरे कृष्णा 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 हरे 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 राम 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 हरे 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 कृष्णा कृष्णा हरे 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 राम 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 आमे कीर्तन करुचे से ध्यान करुथिले शिवजी ध्यान करुथिले सत्यासी पहुँची गले कहले स्वामी आमर पिताकर यज्ञ होउछि आपनको खबर आसीनाही समस्त गलाणी देवता मैंने जा पिता पाखे यज्ञ हो देखापी जी यज्ञ भाग ने आम के जवा एपर्त बाहरी ना आप के बाहर आप सब ध्यान कले तेणु शिवजी किसी कहले ना शिवजी की कहले ना कि जोबले सती बहुत व्यस्त हो गले शिवा डेरी हो जाऊ तेना यज्ञ आरंभ हो डेरी हम समस्त गले पड़े उड़ाजहाज बेस समय लगे सांगे सांगे पहुँचे जाकर आमर जो उड़ाजहाज जी स्पीड जाऊ अधिक स्पीड से जी सांगे सांगे पहुँची जी तेणु सती जो व्यस्त होती शिवजी बाध्यक से ध्यान करुले भगवान तेणु से ये श्लोकटी कह चतुर्थ स्कंद तृतीय अध्याय श्लोकटी अच्छी 23 नंबर श्लोक बहुत गुरुत्वपूर्ण श्लोक से कौन सत्वं विशुद्धं वसुदेव शब्दितं यदि यते तत्र पुमान पावृतः सत्वेच तस्मिन् भगवान् वासुदेवो ह्यधक्ष्यजो मे नमसा विधीयते वसुदेवंकर पुत्र वासुदेव वसुदेव शब्द अर्थ हो श्री श्री सीताराम हनुमान जी की वसुदेव सत्र शब्द अर्थ हो विशुद्ध सत्व भौतिक जगत में मत सत्वगुण रही किंतु यहाँ रजतम गुण मिश्रित रजस्तमस्ता भी सत्यम भवती भारत सत्यम रजस्तमस तम सत्यम रजस्तता केत सत्यगुण प्राधान्य रही कितु केत रजगुण प्राधान्य रही जाऊ सत्यगुण को दबे दौन गुण रही केत प्राधान्य रोचे किंतु शुद्ध सत्व कहले सी रजगुण तमगुण ना शुद्ध केवल शुद्ध सत्व ये हूँ वसुदेव शब्दर अर्थ होता वसुदेव शब्दितम वसुदेव शब्दर अर्थ हो विशुद्ध सत्व जहाँ ये त्र पुमान पावृता जो स्तर को गले शुद्ध सत्व स्तर को गले जड़े ये जो त्रिगुण भितर रही त्रिगुण ऊर्ध को जीव से अपावृता से मुक्त हेबे त्रिगुण ऊर्ध को जीवे सत्येच तस्मिन भगवान वासुदेव से ही स्तर को गले भगवान वासुदेवंकर अधक्षज नमसा मु प्रणाम करुच्ची सब प्रणाम कर आमे जो प्रणाम करुचे प्रकृत में आम क्या प्रणाम से भगवान रही समस्त भितर आम जो प्रणाम करुचे से भगवान को ही प्रणाम कर शरीर मत से भगवान कर तेणु शिवजी कहले सब तो मुझे भगवान प्रणाम करुचे एक्स्ट्रा कौन अलग प्रणाम करी कि तुम पिता बुझीपारे ना तुम पिता बुझीपारे ना से मत अभिशाप एक बोधे यू जना पड़ी एक सती जान नते दिन हो गला शिवजी खाली जे सही थे नुह से मत डिस्क्लोज से नीलकंठ नीलकंठ हूँ पयजन जहाँ रही भितर रहा से बाहर को जीवना कि भितर को आसवना ଶିବଜୀ ଶ୍ରୀ ନୀଳକଣ୍ଠ ଏତେ ଘଟଣା ହୋଇଗଲା ସମସ୍ତେ ଜାଣିଲେ, ଦୁନିଆ ସାରା ସମସ୍ତେ ଜାଣିଲେ, କିନ୍ତୁ ସତୀ ଜାଣିପାରିଲେ ନାହିଁ, ବା ଜାଣିଥିଲେ ମଧ୍ୟ ସେ କହିଲେ ଯାହା ହେଇଛି ହେଇଛି ମଧ୍ୟ ଯିବା। କିନ୍ତୁ ଶିବଜୀ କହିଲେ ଦେଖ, ଆମେ ଯଦି ଯିବା ସେଠିକି ଏଇଭଳି ଭାବରେ ଘଟଣା ହେଇଛି, ତମ ପିତା ସେ କହିଲେ, ସତୀ କହୁଛନ୍ତି ପିତାଙ୍କ ଗୃହକୁ ଯିବା ପାଇଁ, ଗୁରୁଙ୍କ ଗୃହକୁ ଯିବା ପାଇଁ କ'ଣ ଇନ୍ଭାଇଟେସନ୍ ଦରକାର? ସେଠି ବିନା ଇନ୍ଭାଇଟେସନ୍ ଆମେ ଯିଏ ଯାଇ ପହଞ୍ଚିବା, ଆମର କର୍ତ୍ତବ୍ୟ ସେଠିକି ଯିବା, ତାଙ୍କୁ ସେବା କରିବା, ତାଙ୍କୁ ସାହାଯ୍ୟ କରିବା। ନା ତମେ ଯାହା କହୁଛ ଠିକ୍ କଥା କହୁଛ, କିନ୍ତୁ ଇଏ ତମର ପିତା ଯେ ମୋ ପ୍ରତି ଦୋଷ କ'ଣ, ତାଙ୍କର ବହୁତ ଈର୍ଷା ରହିଛି, ବହୁତ କ୍ରୋଧ ତାଙ୍କର ରହିଛି, ଏଇସବୁ ଘଟଣା ହେଇଯାଇଛି, ତେଣୁ ଯଦି ବର୍ତ୍ତମାନ ଆମେ ଯିବା, ମୁଁ ତ ଯିବି ନାହିଁ, ତମେ ଯଦି ଯିବ ତାହେଲେ ତମେ ସହିପାରିବ ନାହିଁ, ତମେ ନିଜ ଶରୀରକୁ ତ୍ୟାଗ କରିଦେବ। ଶିବଜୀ ସବୁ ଜାଣିଛନ୍ତି, କହିଦେଲେ କଥା। କିନ୍ତୁ ସତୀ ରହିପାରିଲେ ନାହିଁ, ରହିପାରିଲେ ନାହିଁ ପ୍ରକୃତରେ। ଆ ଭିତରେ ପୂର୍ବରୁ ଗୋଟେ ଘଟଣା ହେଇଯାଇଛି, ଯାହାକି ଏ ହେଉଛି ତା'ର ଲିଙ୍କ ନା। ଥରେ ଯେତେବେଳେ ରାମଜୀ, ଭଗବାନ ରାମଜୀଙ୍କର ଲୀଳା ଚାଲିଥିଲା ବେଳେ, ତ୍ରେତା ଯୁଗର ଘଟଣା, ରାମଜୀଙ୍କର ଲୀଳା ଚାଲିଥିଲା, ଦ୍ୱାପର ଯୁଗରେ ପୂର୍ବ ଯୁଗ ଚଳିଛି, ତ୍ରେତା ଯୁଗରେ ରାମଜୀ ଯେତେବେଳେ ରାବଣ ନେଇଗଲେ, ସୀତାଙ୍କୁ ହରଣ କରି ନେଇଗଲେ, ତେଣୁ ରାମ ଲକ୍ଷ୍ମଣ ଏ ଦୁଇ ଜଣ ହା ସୀତେ ହା ସୀତେ ଏଇଭଳି ଭାବରେ ରାମଜୀ କହୁଛନ୍ତି, ଲକ୍ଷ୍ମଣ ତ ସୀତେ ବୋଲି କହିବେ ନାହିଁ, ରାମ କହିକିରି ଏଇଭଳି ଭାବରେ ସେ କ୍ରନ୍ଦନ କରୁଛନ୍ତି। ସ୍ତ୍ରୀ ପୁଅ ଯେଉଁ ରହିଛି ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ରାମଜୀଙ୍କର ଶିକ୍ଷା, ମତ୍ୟ ଶିକ୍ଷା, April 2 ଆସିବ ଭଗବାନଙ୍କର ରାମଚନ୍ଦ୍ରଙ୍କ ଆବିର୍ଭାବ ତିଥି, ଇଏ ଆମକୁ ଶିକ୍ଷା, ମତ୍ୟ ଶିକ୍ଷଣ ପ୍ରଭୁ ଇଏ ଆମକୁ ଶିକ୍ଷା ଦେଉଛନ୍ତି, ସ୍ତ୍ରୀ ଗ୍ରହଣ କଲେ ଏଇଭଳି ଭାବରେ ଦୁଃଖ ଭୋଗ କରିବାକୁ ପଡ଼ିବ। ତେଣୁ ସେଠି କୁହାଯାଉଛି ଯେ ଶିବଜୀଙ୍କ ରାମଜୀଙ୍କର ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି, ସ୍ତ୍ରୀ ପୁଅ ପ୍ରସଙ୍ଗ ଏତାଦ୍ରିକ, ସ୍ତ୍ରୀ ପୁରୁଷଙ୍କର ଯେଉଁ ଆକର୍ଷଣ ରହିଛି ଇଏ ଏଭଳି ରହିଛି, ସର୍ବତ୍ର ତ୍ରାସମାଭୟ, ସବୁ ସ୍ଥାନରେ ସେଇଟା ତ୍ରାସ ଦେବ, ଅପିଶ୍ୱରାଣ କିମୁତ, ଭଗବାନଙ୍କର ପ୍ରତି ସେଇଟା ହେଉଛି ଅନ୍ୟମାନଙ୍କ କଥା କ'ଣ କହିବା, କିମୁତ ଅପି ଈଶ୍ୱରାଣ କିମୁତ ଗ୍ରାମସ୍ୟ ଗୃହଚେତସ, ଆଉ ଗୃହରେ ଯେଉଁମାନେ ରହିଛନ୍ତି ତାଙ୍କ କଥା କ'ଣ କହିବା, ସାଧାରଣ ବ୍ୟକ୍ତିଙ୍କ କଥା କ'ଣ କହିବା, ଗ୍ରାମସ୍ୟ ଗୃହଚେତସ। ଏବଂ ଭଗବାନ ଏଇଟା ଶିକ୍ଷା ଦେବା ପାଇଁ ଲୀଳା କରୁଛନ୍ତି, ରାମଜୀ ଶିବଜୀ ଜାଣିଛନ୍ତି, ଶିବଜୀଙ୍କ ଆରାଧ୍ୟ ଦେବ ହେଉଛନ୍ତି ଭଗବାନ ରାମଜୀ। ଶିବଜୀ ପାର୍ବତୀଙ୍କ ସହିତ ଯାଇଥିଲେ ମଳୟ ପର୍ବତକୁ, ସେଠି ଅଗସ୍ତ୍ୟ ଋଷି ଏଇ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଥିଲେ, ରାମଜୀଙ୍କର କଥା, କାକଭୂଷଣ୍ଡୀ ଇତ୍ୟାଦି କଥା ସେ ବର୍ଣ୍ଣନା କରୁଥିଲେ। ତେଣୁ ସେଇଠି ଶୁଣିକିରି ଆସିଲେ, ଶିବଜୀ ଆସି ଦେଖିଲା ବେଳକୁ ଶିବଜୀଙ୍କ ସାମ୍ନାରେ ଭଗବାନ ଉଭା ହେଇଗଲେ, ଆମ ସାମ୍ନାରେ ବର୍ତ୍ତମାନ ଉଭା ହେଇଛନ୍ତି ଭଗବାନ। ଯେତେବେଳେ ଶିବଜୀ ଦେଖିଲେ ତାଙ୍କୁ ପ୍ରଣାମ କଲେ, କେମିତି ପ୍ରଣାମ କଲେ, ଶ୍ରୀ ରାମ ଜୟ ରାମ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ରାମ ଜୟ ରାମ ଜୟ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ। ଭଗବାନଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି, ସତୀ ପଚାରୁଛନ୍ତି କାହାକୁ ପ୍ରଣାମ କରୁଛନ୍ତି ସ୍ୱାମୀ, ନାଇଁ ଯିଏ ଆସୁଛନ୍ତି କ୍ରନ୍ଦନ କରି କରିକି ଆସୁଛନ୍ତି, ହେ ସୀତେ ହେ ସୀତେ, ନା କାହିଁକି ତାଙ୍କୁ ପ୍ରଣାମ କରୁ, ନା ତମେ ଯେଉଁ ପଚାରୁଥିଲ ମୋର ଆରାଧ୍ୟ ଦେବ କିଏ, ଏଇ ହେଉଛନ୍ତି ସେ ଆରାଧ୍ୟ ଦେବ ଯିଏ ଏଇଠି ରହିଛନ୍ତି ପୂଜା ପାଉଛନ୍ତି ରାମଜୀ, ତାଙ୍କ ସାମ୍ନାରେ ସେ ଲୀଳାଟି ହେଉଥିଲା। ତେଣୁ ସତୀ ବିଶ୍ୱାସ କଲେ ନାହିଁ, ଇଏ ଯଦି ଭଗବାନ ତାହେଲେ ସେ କ'ଣ ଜାଣିନାହାନ୍ତି, ଭଗବାନ କହିଲେ ଭଗବାନର ଶବ୍ଦର ଅର୍ଥ କ'ଣ ମୁଁ ଜାଣିନି, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସବୁକିଛି ଜାଣନ୍ତି, ଐଶ୍ୱର୍ଯ୍ୟ ସମଗ୍ର ସେ ବୀର୍ଯ୍ୟ ସଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସବୁକିଛି ଜାଣନ୍ତି, ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣୀ ଚ ଭୂତାନି ମାଙ୍କୁ ବେଦନା କଶ୍ଚନ। ଭଗବାନ ସବୁ ଜାଣନ୍ତି, ଆଉ ଇଏ କ'ଣ ଜାଣିନାହାନ୍ତି? ସୀତେ କୁଆଡ଼େ ଗଲେ, କନ୍ଦନ କରୁଛନ୍ତି, ମାନବ ଭଳି ଲୀଳା କରୁଛନ୍ତି, ଇଏ କ'ଣ ଭଗବାନ? ସେ ବୁଝିପାରିଲେ ନାହିଁ, ସତୀଦେବୀ ବୁଝିପାରିଲେ ନାହିଁ। ସେଥିପାଇଁ ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା, ସ୍ତ୍ରୀ ଲୋକ ଯେତେ ଉନ୍ନତ ସ୍ତର ହେଲେ ମଧ୍ୟ ତାଙ୍କର ବୁଦ୍ଧି ଟିକେ ଏତେ ଉନ୍ନତ ନୁହଁ। ତେଣୁ ସିଏ ବିଶ୍ୱାସ କରିପାରିଲେ ନାହିଁ। ତେଣୁ ଶିବଜୀ କହିଲେ, ଠିକ୍ ଅଛି, ତୁମେ ଯଦି ବିଶ୍ୱାସ କରିପାରୁନ ତ ପରୀକ୍ଷା କର, ନହେଲେ ପରୀକ୍ଷା କରିଲେ ଜାଣିବ, ପରୀକ୍ଷା କର। ତେଣୁ ସତୀ ଗଲେ, ପରୀକ୍ଷା କରିବା ପାଇଁ ଗଲେ। ସତୀଙ୍କର ମଧ୍ୟ ଏ ସୃଷ୍ଟି ସ୍ଥିତି ପ୍ରଳୟ ସବୁର ସିଏ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ, ଦୁର୍ଗା ଦେବୀ। କେତେ ଶକ୍ତି ନ ରହିଛି ତାଙ୍କର, ସେ ସାଙ୍ଗେ ସାଙ୍ଗେ ନିଜକୁ ସୀତା ରୂପରେ ପରିଣତ କରିଦେଲେ। ସୀତା ରୂପରେ ପରିଣତ କରିଦେଇ ଭାବିଲେ, ଇଏ ଯଦି ଭଗବାନ ହେଇଥିବେ ତମେ ଜାଣିପାରିବେ, ଇଏ ତ ଭଗବାନ ନୁହଁ, ଜାଣିପାରିବେ, ମୋତେ କହିବେ ମୋର ପତ୍ନୀ ବୋଲି, ମୋତେ ଚିନ୍ତା କରିବେ, ଏଇଭଳି ଭାବେ ତାଙ୍କୁ ଖୁସି ହେଇଯିବେ, ଏଇଭଳିଆ ଚିନ୍ତା କରିକି ଯାଉଛନ୍ତି। ତେଣୁ ରାମଜୀ ଭଗବାନ ସେ ପଚାରୁଛନ୍ତି, ଦେବୀ ଆପଣ କ'ଣ ଏକୁଟିଆ ବୁଲୁଛନ୍ତି? ଆପଣଙ୍କ ସ୍ୱାମୀ କୁଆଡ଼େ ଗଲେ? ଆପଣଙ୍କ ଏକୁଟିଆ ବୁଲୁଛନ୍ତି କ'ଣ ପାଇଁ? ଏ ଘୋର ଜଙ୍ଗଲରେ, ଘୋର ଅରଣ୍ୟରେ, ଏଠି କାହିଁ ଏକୁଟିଆ ବୁଲୁଛନ୍ତି? ଶିବଜୀ କୁଆଡ଼େ ଗଲେ? ଯେତେବେଳେ ଏତିକି ଶୁଣିଦେଲେ, ସତୀଙ୍କର ଆଉ ମୁଣ୍ଡ ଚକର ମାରିଲା, କ'ଣ କରିବେ? ସ୍ୱାମୀଙ୍କ କଥାକୁ ବିଶ୍ୱାସ କଲି ନାହିଁ, ଏଇଭଳି ବର୍ତ୍ତମାନ ଅସୁବିଧା ହୋଇଗଲା। ତେଣୁ ଆଉ ସେ କିଛି ନ କହି ଚୁପଚାପ ପଳାଇ ଆସିଲେ। ଶିବଜୀ ବସିଛନ୍ତି, ରାମ ଶ୍ରୀରାମ ରାମ ଜୟ ରାମ ଜୟ ବୋଲୁଛନ୍ତି। ତେଣୁ ଶିବଜୀ ଯେତେବେଳେ ଆସି ଦେଖିଲେ, ପାର୍ବତୀ ଆସୁଛନ୍ତି, ପଚାରିଲେ କ'ଣ ହେଲା, ପରୀକ୍ଷା ହେଲା, ମୋ କଥା ଠିକ୍ ନା ଭୁଲ? ନା ଆପଣ ଯାହା କହୁଛନ୍ତି ସେଥିରେ ଭୁଲ ଥିବ। ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏଇସବ। ଯେଉଁମାନେ ଆର୍ଯ୍ୟ ବ୍ୟକ୍ତି, ଯେଉଁମାନେ ବିଜ୍ଞ ବ୍ୟକ୍ତି, ତାଙ୍କର ଏ ଦୋଷ ନାହିଁ, ଆଉ ଆପଣଙ୍କ ପାଖରେ କେଉଁଠି ରହିବ ଏ ଦୋଷ? ତେଣୁ ମୁଁ ଯାଇକି ପଳାଇ ଆସିଲି ନା ଆଉ। କିନ୍ତୁ ସେ ଯେଉଁ ସୀତାଦେବୀଙ୍କର ଶରୀର ଧାରଣ କରିଦେଲେ, ସେଇଠି ଶିବଜୀ ତାଙ୍କୁ ତ୍ୟାଗ କରିଦେଲେ, ଆଉ ତାଙ୍କୁ ସ୍ତ୍ରୀ ହିସାବରେ ଗ୍ରହଣ କରିଲେଣି, ମା ହିସାବରେ ଗ୍ରହଣ କରିଦେଲେ। ସୀତା ମା, ସିଏ ଜଗଜ୍ଜନନୀ, ଜଗଜ୍ଜନନୀ, ତେଣୁ ତାଙ୍କୁ ସିଏ ଆଉ ସ୍ତ୍ରୀ ରୂପରେ ଗ୍ରହଣ କରି, ଇଏ ହେଉଛି ଗୋଟେ କାରଣ ମଧ୍ୟ ରହିଛି। ଯାହା ହଉ, ସତୀ ଆଉ ଶୁଣିଲେ ନାହିଁ, ପଳାଇ ଆସିଲେ। ତେଣୁ ଶିବଜୀ ପଠାଇଲେ, ତାଙ୍କର ଗଣମାନଙ୍କୁ ପଠାଇଲେ ତାଙ୍କ ସହିତ। ତେଣୁ ସେମାନେ ଯାଇ ପହଞ୍ଚିଗଲେ, ଦକ୍ଷଙ୍କର ଯେଉଁଠି ଯଜ୍ଞ ହେଉଥିଲା ସେଠି ପହଞ୍ଚିଗଲେ। ସତୀଙ୍କୁ ଦେଖି ତାଙ୍କ ମା, ଦକ୍ଷଙ୍କର ପତ୍ନୀ ହେଉଛି ପ୍ରସୂତି ତାଙ୍କ ନାଁ, ଏବଂ ତାଙ୍କର ଆଉ ଯେଉଁ ଭଉଣୀମାନେ ସବୁ ଆସିଛନ୍ତି, 15-16 କନ୍ୟା ଥିଲେ, 15 ଭଉଣୀ ଆସିଛନ୍ତି, ସମସ୍ତେ ସବୁ ବହୁତ ସୁନ୍ଦର ସୁନ୍ଦର ପିନ୍ଧାପିନ୍ଧି କରି, ବସ୍ତ୍ର ଅଳଙ୍କାର ଇତ୍ୟାଦି ସବୁ ଆଇ ବୁଲୁଛନ୍ତି ସେଇଠି। ସତୀଙ୍କୁ ଦେଖି ବହୁତ ଆନନ୍ଦିତ ହେଲେ, ତାଙ୍କୁ କୋଳଗତ କଲେ, ତାଙ୍କୁ ଆଲିଙ୍ଗନ କଲେ। ତାଙ୍କର ଭଉଣୀମାନେ, ମା ମଧ୍ୟ ସେଇଭଳି ଭାବରେ ତାଙ୍କୁ ଆଲିଙ୍ଗନ କଲେ, କିନ୍ତୁ ପିତା ଦକ୍ଷ ତାଙ୍କୁ ଦେଖିକି ମୁହଁ ବୁଲେଇ ଦେଲେ। ତେଣୁ ସତୀ, ତାଙ୍କ କ୍ରୋଧ ଆସିଗଲା, କ୍ରୋଧ ଆସିଗଲେ, ଯାଇ ପହଞ୍ଚିଗଲେ ଯଜ୍ଞସ୍ଥଳରେ, ଯାଇ ପହଞ୍ଚିଗଲେ, ଦେଖିଲେ ସମସ୍ତଙ୍କର ରହିଛି, ଇଏ ହେଉଛନ୍ତି ବ୍ରହ୍ମା, ଇଏ ହେଉଛନ୍ତି ବିଷ୍ଣୁ, ଇଏ ହେଉଛନ୍ତି ସମସ୍ତଙ୍କ ଦେବତାମାନଙ୍କର ନାମ ସବୁ ରହିଛି, ଡ୍ରେସ୍ ତାଙ୍କ ସ୍ଥାନ ରହିଛି, ଆସନ ଦିଆଯାଇଛି। କିନ୍ତୁ ଶିବ ଦେଖିଲେ, କେଉଁଠି ଦେଖିଲେ, କେଉଁଠି ଶିବଜୀଙ୍କ ନାହିଁ। ଲାଷ୍ଟ ଗଲେ ଦେଖିଲେ ସେଠି ମଧ୍ୟ କେଉଁଠି ଶିବଜୀଙ୍କର ନାମ ନାହିଁ, କେଉଁଠି ତାଙ୍କ ପାଇଁ ଆସନ ନାହିଁ। ଅଭିଶାପ ଦେଇଛନ୍ତି, କ'ଣ ସ୍ୱଭାବ ନ ଲବତା, ସେ ପ୍ରାପ୍ତ ହୋଇପାରିବେ ନାହିଁ, ତେଣୁ ତାଙ୍କ ପାଇଁ କାହିଁ ଜାଗା ଦେବେ ତାଙ୍କୁ। ସତୀଙ୍କର କ୍ରୋଧ ଆସିଲା, ସତୀଙ୍କର କ୍ରୋଧ ଆସିଲା, ତେଣୁ ସେ କହିଲେ, ଏ ଶ୍ଳୋକଟି ଅଛନ୍ତି ଭାଗବତ ଚତୁର୍ଥ ସ୍କନ୍ଧ 4th ଅଧ୍ୟାୟ 13 ଶ୍ଳୋକରେ ଏଇଟା କୁହାଯାଇଛି। ନାଶ୍ଚର୍ଯ୍ୟମେତ ଅସସ୍ତୁ ସର୍ବଦା ମହତ୍ ବିନିନ୍ଦା କୁଣପାତ ବାଦିଷୁ ଶେର୍ଷଂ ମହାପୁରୁଷ ପାଦ ପାଂଶୁ ଭି ନିରସ୍ତ ତେଜସୁ ତଦେବ ଶୋଭନମ୍। ସେ କହୁଛନ୍ତି ନା ଆଶ୍ଚର୍ଯ୍ୟ ମେଦିତେ, କ'ଣ ଆଶ୍ଚର୍ଯ୍ୟ ହେବାର ନାହିଁ, ବହୁତ କ୍ରୋଧ ତାଙ୍କର ହୋଇଯାଇଛି, ଶରୀର ତ୍ୟାଗ କରିଦେବେ, ସେ ରଖିବେ ନାହିଁ, ଶରୀର ତ୍ୟାଗ କରିଦେବେ। ସେ କହୁଛନ୍ତି ନ ଆଶ୍ଚର୍ଯ୍ୟ, ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ, ଯେ ଅସତ୍ ସର୍ବଦା, ଯେ ଅସତ୍ ବ୍ୟକ୍ତି ସେ ଏଇଭଳି ଭାବରେ ମହତ୍ ବିନିନ୍ଦା, ମହତ୍ ବ୍ୟକ୍ତିଙ୍କର ନିନ୍ଦା କରିବେ, ସେ ଖାଲି ନିନ୍ଦା ନୁହଁ, ବିନିନ୍ଦା, ବିଶେଷ ଭାବରେ ନିନ୍ଦା କରିବେ ସେମାନେ। ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବା ନାହିଁ। ଅସତ୍ ବ୍ୟକ୍ତି ସିଏ ମହତ୍ ବ୍ୟକ୍ତିଙ୍କର ନିନ୍ଦା କରିବେ। ଭାଗବତ ବର୍ଣ୍ଣନା କରାଯାଇଛି, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ଏବଚ ହନ୍ତି ଶ୍ରେୟସି ସର୍ବାଣୀ ପୁଂସ ମହତ୍ ଅତିକ୍ରମ। ଯଦି ମହତ୍ ବ୍ୟକ୍ତିଙ୍କ ସେଥିପାଇଁ ଆମର ପ୍ରଥମ ନମ୍ବର ଅପରାଧ ହେଉଛି ସେଇଟା, ଯେଉଁମାନେ ଭଗବାନଙ୍କର ନାମ ପ୍ରଚାରରେ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କ ନିନ୍ଦା କରିବା ହେଉଛି ପ୍ରଥମ ଦଶ ଅପରାଧ ଭିତରେ ଶ୍ରେଷ୍ଠ ଅପରାଧ ହେଉଛି ଏଇଟା, ପ୍ରଥମ ନମ୍ବର ସେଠି କୁହାଯାଉଛି ନମ୍ବର ୱାନ୍ ଅପରାଧ। ତେଣୁ ତାଙ୍କର ଆୟୁଷ ହରଣ ହୋଇଯିବ, ତାଙ୍କର ସୌନ୍ଦର୍ଯ୍ୟ ବା ଯଶ ଐଶ୍ୱର୍ଯ୍ୟ ସବୁ ହରଣ ହୋଇଯିବ, ଆୟୁ ଶ୍ରିୟ ଯଶୋ ଯଶ ତାଙ୍କର ଯାହା ନଷ୍ଟ ହୋଇଯିବ, ଧର୍ମ ମଧ୍ୟ ତାଙ୍କ ନଷ୍ଟ ହୋଇଯିବ। ଆୟୁ ଶ୍ରିୟ ଯଶ ଧର୍ମ ଲୋକାନାମ ଆଶିଷ ଆଉ ଯାହା ସବୁ ଯେଉଁ ଭଲ ଭଲ ଜିନିଷ ସବୁ ରହିଛି ଭୌତିକ ଜଗତରେ ସବୁଠାରୁ ବରିଷ୍ଠ ପ୍ରଶଂସିତ ହୁଅନ୍ତି ଏ ଆଶିଷ ସବୁ ଯାହା ରହିଛି ହନ୍ତି ଶ୍ରେୟାଂଶୀ ସର୍ବାଣୀ ସବୁକିଛି ନଷ୍ଟ ହୋଇଯିବ ଶ୍ରେୟ ବସ୍ତୁ ତାଙ୍କର। ପୁଂସ ମହତ୍ ଅତିକ୍ରମ, ଯଦି ମହତ୍ ବ୍ୟକ୍ତିଙ୍କର ଅତିକ୍ରମ କରିବେ, ମହତ୍ ବ୍ୟକ୍ତିଙ୍କୁ ନିନ୍ଦା କରିବେ, ତାଙ୍କର ଅପରାଧ କରିବେ, ସବୁ ନଷ୍ଟ ହୋଇଯିବ। ଏ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଆସିବ ଏ କଥା, କଂସ ଯେଉଁଭଳି ଭାବରେ କରୁଥିଲା ସେହି ପ୍ରସଙ୍ଗରେ ଏ ଶ୍ଳୋକଟି ଅଛନ୍ତି। ତେଣୁ ଇଏ ଯେଉଁ କହିଲେ ନା ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, ଯେଉଁ ଅସତ୍ ବ୍ୟକ୍ତି ମହତ୍ ନିନ୍ଦା କରିବେ କୁଣପାତ୍ମ ବାଦିଶୁ, ଅସତ୍ ବ୍ୟକ୍ତି କହିଲେ କୁଣପାତ୍ମ ବାଦିଶୁ, କୁଣପାତ୍ମ କହିଲେ ଶରୀରଟାକୁ ସେମାନେ ଭାବନ୍ତି ସବୁକିଛି, କୁଣପାତ୍ମ କୁଣପ ଏଇଟା ଖୋଳ କଭରିଂ, ଏ ଭୌତିକ ଏ ଆମର ଶରୀର ଏଇଟା ଗୋଟେ ଖୋଳ ବ୍ୟାଗ୍ ଗୋଟେ, ଆମେ ଏ ଶରୀର ନୁହଁ, କିନ୍ତୁ ଅସତ୍ ବ୍ୟକ୍ତିମାନେ ଭାବନ୍ତି ସେମାନେ ହେଉଛନ୍ତି ଶରୀର, କୁଣପାତ୍ମ ବାଦିଶୁ ତାକୁ କୁହାଯାଏ। ସ ଈର୍ଷଂ ମହାପୁରୁଷ ପାଦ ପାଶବି, ଈର୍ଷାର ସହିତ ସେ ଯେଉଁମାନେ ମହାପୁରୁଷମାନଙ୍କର ଯିଏକି ମହାପୁରୁଷ ପାଦ ପାଶବି ଏଇ ଯେଉଁ ରହିଛନ୍ତି ମହତ୍ ବ୍ୟକ୍ତିମାନେ ଏମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ପାଦ ପାଶବି ନିରସ୍ତ ତେଜସୁ ତଦୈବ ସେବନମ, ତାଙ୍କର ଯଦି ଆମେ ନିନ୍ଦା କରିବା ତାହେଲେ ତାଙ୍କ ତେଜ ଚାଲିଯିବ, ତାଙ୍କର ତେଜ ରହିବ ନାହିଁ। ଏ ଶ୍ଳୋକରେ ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକ ଭାବାର୍ଥ ଦେଇଛନ୍ତି ପ୍ରଭୁପାଦ ମହାରାଜ। ସେ କହୁଛନ୍ତି, ଡ୍ୟୁ ଟୁ ସ୍କର୍ଚିଂ ସନ୍ସାଇନ୍ ମେନି ଭେଜିଟେବୁଲ୍ସ ଆଣ୍ଡ ଫ୍ଲାୱାର୍ସ ଡ୍ରାଏ ଅପ୍, ଖରାଦିନ ଆସିଲେ ଆମେ ଦେଖିବା ବହୁତ ଗଛ ପଛ ସବୁ ଶୁଖିଯିବେ, ଡ୍ରାଏ ଅପ୍, ଆଣ୍ଡ ମେନି ଗ୍ରୋ ଅପ୍ ଲକ୍ଜୁରିଆଣ୍ଟଲି, କିନ୍ତୁ ଆମର ଯେଉଁ ରହିଛି କ'ଣ ସେ ସବୁ ଫଳ ସବୁ ରହିଛି କେତେ ବହୁତ ବଢ଼ିଆ ବଢ଼ିଆ ଫଳ ଆମ୍ବ ହେବ, ତାପରେ ଯେଉଁ ରହିଛି କ'ଣ ତାକୁ କୁହନ୍ତି ସେ ଯେଉଁ ପିଅନ୍ତି ସବୁ ତରଭୁଜ, ତା ଦେହରେ ପାଣି ନାହିଁ କିନ୍ତୁ ତା ଦେହରେ ସବୁ ପାଣି ଆସି ପହଞ୍ଚିଯିବ। ଭଗବାନ ସୃଷ୍ଟି ଏଭଳି ଅଦ୍ଭୁତ ସୃଷ୍ଟି, ତେଣୁ ସେମାନେ ଡ୍ରାଇ ହବ ସେମାନେ ଶୁଖିଯାଆନ୍ତି, କିନ୍ତୁ ବହୁତ ଗଛ ସବୁ ରହିଛନ୍ତି ଲକ୍ଜୁରିଆଣ୍ଟ ଗ୍ରୋଥ ହୁଏ। ସେହିଭଳି ଭାବରେ ସିମିଲାର୍ଲି ମୟସାଂ ପାଦ ରୋଜବି ସେକମ, ଅର୍ଥ ହେଉଛି ଏ ଭଗବାନଙ୍କ ପାଦ ପଦ୍ମରେ ଯେଉଁ ରହିଛନ୍ତି ଧୂଳି, ଏଇ ସାଧୁମାନେ ଭଗବାନ ପାଦ ପଦ୍ମର ଧୂଳି ଭଳି ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନେ, ତାଙ୍କର ମହିୟସାଂ ପାଦ ରଜବି ସେକମ, ସେହି ମହାନ ବ୍ୟକ୍ତିଙ୍କର ପାଦ ରେଣୁ ପାଦଧୂଳିକୁ ଯଦି ଆମେ ଅଭିଷେକ କରିବା, ନିଜ ଶରୀରରେ ମସ୍ତକରେ ମୁଣ୍ଡନ କରିବା, ତାହେଲେ ଆମର ସମସ୍ତଙ୍କୁ ଶ୍ରେୟ ପ୍ରାପ୍ତ ହେବା। ଏକଥା ପଞ୍ଚମ ସ୍କନ୍ଧରେ କହିବେ ଋଷଭ ଏ ଜଡ଼ଭରତ କହିବେ ରାଜା ରଘୁବଣଙ୍କୁ। ତେଣୁ ଆମର ଭୋଗ ସରିଗଲାଣି, ପ୍ରସାଦ ରେଡ଼ି ହୋଇଗଲାଣି, ଆମେ ଆଉ ଏ ପ୍ରସାଦ କେତେ କହିବା, କଥା ପ୍ରସାଦ କେତେ କହିବା, ଆକ୍ଚୁଆଲ ପ୍ରସାଦ ଦରକାର। ଶିବଜୀଙ୍କର କଥା ଅନନ୍ତ ରହିଛି, ତେଣୁ ଏଠି ମହିୟସାଂ ଯେଉଁମାନେ ସାଧୁମାନଙ୍କର ପାଦ ପଦ୍ମରେ ଅଭିଷିକ୍ତ ହେବେ ସେଇଟା ତାଙ୍କର ସମସ୍ତ କିଛି ଶ୍ରିୟ, ସମସ୍ତ କିଛି ଐଶ୍ୱର୍ଯ୍ୟ ସେମାନେ ପ୍ରାପ୍ତ ହେବେ, ସବୁକିଛି ଭାଗ୍ୟ ସେମାନେ ପ୍ରାପ୍ତ ହେଇଯିବେ। କିନ୍ତୁ ବଟ୍ ଅଲସୋ କ୍ୟାନ୍ ଡୁ ହାର୍ମ ଟୁ ଦ ଅଫେଣ୍ଡର୍ସ, ଯେଉଁମାନେ ସେ ପାଦ ପଦ୍ମ ପ୍ରତି ଅପରାଧ କରିବେ ତାଙ୍କର ବହୁତ ଅସୁବିଧା ହେବ। ଦକ୍ଷଙ୍କର ହେଇଥିଲା ସେଇଟା, ଦକ୍ଷଙ୍କର କଥା ଆସିବ, ତାଙ୍କର ସେ ମୃତ୍ୟୁବରଣ କରିବେ, ଆମେ ଖାଲି ସଂକ୍ଷେପରେ କହିଦେବା। ଏବଂ ବୀରଭଦ୍ର ସୃଷ୍ଟି ହେବେ, ଶିବଜୀ ସୃଷ୍ଟି କରିବେ ବୀରଭଦ୍ର, ଯିଏକି ତାକୁ ହତ୍ୟା କରିବେ, ତେଣୁ ସେମାନେ ଆସି ପ୍ରାର୍ଥନା କରିବେ, ଆଉ ସେ ତାଙ୍କ ଜୀବନ ଚାଲିଗଲା, ବ୍ରହ୍ମା ଆସି ତାଙ୍କ ପାଇଁ ପ୍ରାର୍ଥନା କରିବେ, ଆସିବେ ଚତୁର୍ଥ ସ୍କନ୍ଧ ଏସବୁ କଥା ସବୁ ରହିଛି, ସେଇଠି ବର୍ଣ୍ଣନା କରାଯାଇଛି କୈଳାସର କେତେ ରହିଛି, ଶୋଭା ରହିଛି। ଆମ ରାମଜୀଙ୍କର ଏଠି ଦେଖନ୍ତୁ ରହିଛି ରାମଜୀ ଧାମ ରହିଛି, ରଘୁନନ୍ଦନ ଧାମ କେତେ ଶୋଭା ରହିଛି, ବହୁ ଲୋକ ଆକର୍ଷିତ ହୋଇକି ଆସୁଛନ୍ତି ଦେଖିବା ପାଇଁ, ବଗିଚା ଦେଖିବା ପାଇଁ। ଆଉ ସେ କୈଳାସ ପର୍ବତ କଥା କ'ଣ ସେ ବର୍ଣ୍ଣନା କରାଯାଇଛି ଚତୁର୍ଥ ସ୍କନ୍ଧରେ, ସବୁ ଆସିବ ଲୀଳା। ସମ୍ପୂର୍ଣ୍ଣ ଭାଗବତ ଯେଉଁମାନେ ଶୁଣିବେ ସେମାନେ ସବୁ ଶୁଣିବେ ଜାଣିପାରିବେ ସବୁ କଥା। ତେଣୁ ସେଇଠି ବ୍ରହ୍ମା ଯାଇ ପ୍ରାର୍ଥନା କରିବେ, ଖାଲି ଦକ୍ଷଙ୍କର ମୁଣ୍ଡ କଟିଯିବ ତା ନୁହଁ, ବହୁତ ବ୍ୟକ୍ତି କାହାର ଦାନ୍ତ କଟିଯିବ, ପୋଷା ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ଦାନ୍ତ ଆଉ ଫେରି ପାଇଲେ ନାହିଁ, ସେ ଖାଇପାରୁନାହାନ୍ତି, ସେ ଏଇ ଅଟା ଫଟା ସବୁ ଖାଉଛନ୍ତି ଆଉ ଖାଇପାରୁନାହାନ୍ତି ଏପର୍ଯ୍ୟନ୍ତ ମଧ୍ୟ। ଅଶ୍ୱିନୀ କୁମାର ଅଛନ୍ତି କିନ୍ତୁ ତାଙ୍କର ଭଲ କରିପାରୁନାହାନ୍ତି, ସ୍ୱର୍ଗର ବୈଦ୍ୟ ଥାଇକିରି ମଧ୍ୟ ତାଙ୍କର ଭଲ ହେଇପାରୁନାହିଁ, କାହିଁକି ନା ଅପରାଧ କରିଛନ୍ତି, ଦାନ୍ତ ଲାଗି ଆମର ଦାନ୍ତ ଲଗେଇ ଭାଗିଗଲେ ଲଗେଇ ଦେଉଛୁ କିନ୍ତୁ ତାଙ୍କର ଦାନ୍ତ ଲାଗିପାରୁନାହିଁ ଏପର୍ଯ୍ୟନ୍ତ, ଏସବୁ କଥା ଆସିବ। ଭୃଗୁଙ୍କର ଛେଳିର ଦାଢ଼ି ସବୁ ରହିଛି ଭୃଗୁଙ୍କର ଏପର୍ଯ୍ୟନ୍ତ ମଧ୍ୟ ରହିଛି, ଅପରାଧ କରିଦେଇଛନ୍ତି। ତେଣୁ ଶିବଜୀ କହିଲେ ତାଙ୍କର ଛେଳି ମୁଣ୍ଡଟେ ଲଗାଅ, ଛାଗର ମୁଣ୍ଡ, ସେ ବଞ୍ଚିଯିବେ, ଦେଖିବ ସେଇ ଛେଳି ମୁଣ୍ଡରେ ରହିଲେ ଯୁଆଡ଼େ ଗଲେ ସେମାନେ ଦେଖିଲେ ଏଇ ଛେଳି ମୁଣ୍ଡବାଲା ଆସିଲେ ଦକ୍ଷ। ତାକୁ ଏତେ ଅପମାନ ଲାଗିଲା ସେ ଶରୀରକୁ ତ୍ୟାଗ କରିଦେଇକିରି ସେ ପ୍ରଚେତାମାନଙ୍କ ପୁତ୍ର ରୂପେ ଆସିବେ, ଏସବୁ ବହୁତ କଥା ରହିଛି। କିନ୍ତୁ ଆମର ଶିବଜୀ କହିଦେଉଛୁ ନା ଆଉ ଏ କଥାକୁ ବଢ଼ାଅ ନା, ଶିବ କଥା ଶିବରାତ୍ରି ରାତ୍ରି ଉଜାଗର ରହିବା ଏସବୁ ତ ଆମେ କରୁନେ। ଶିବଜୀ ମଧ୍ୟ ଚାହିଁଲେନି, ବହୁତ ଥିଲା ମୁଁ ପ୍ରାର୍ଥନା ବୋଲି ଭାବୁଥିଲି, ସେ ଆସିଥିଲା ମୋର ନେଟ୍କୁ ଆସିଥିଲା, ମୁଁ ତାକୁ ବାହାର କଲା ଖୋଜି ବାହାର କଲେଣି, ଶିବଜୀ ମନା କରିଦେଲେ ନା ନା ଏଇଟା ବୋଲନା ବର୍ତ୍ତମାନ ଏଇ କଥା ସବୁ କୁହ ତାପରେ ତୋ ପ୍ରସାଦ ପାଇବ। ତେଣୁ ଏଇଭଳି ଭାବରେ ଲକ୍ଜୁଆରିଟି ବଟ୍ ଅଲସୋ ଡୁ ହାର୍ମ ଟୁ ଦ ଅଫେଣ୍ଡର୍ସ, ଦୋଜ୍ ହୁ ଆର୍ ଅଫେଣ୍ଡର୍ସ ଆଟ୍ ଦ ଲୋଟସ୍ ଫିଟ୍ ଅଫ୍ ଏ ଗ୍ରେଟ୍ ପର୍ସନାଲିଟି ଡ୍ରାଏ ଅପ୍ ଦେୟାର ଗୁଡ୍ କ୍ୱାଲିଟିଜ୍, ସେମାନେ ଶୁଷ୍କ ହେଇଯିବେ ଯେମିତି ଦକ୍ଷ, ଏବଂ ଦେହ ଗୁଡ଼ କ୍ୱାଲିଟିଜ୍ ତାଙ୍କର ଯେଉଁ ଭଲ ଗୁଣ ସବୁ ଅଛି ସବୁ ନଷ୍ଟ ହୋଇଯିବ, ଗୁଡ଼ କ୍ୱାଲିଟିଜ୍ ଡିମିନିସ୍। ଏ ଗ୍ରେଟ୍ ସୋଲ୍ ମେ ଫର୍ଗିଭ୍ ଅଫେନ୍ସେସ୍, କଥା ଆସିବ ଆମେ ଯଦି କିଛି ଅପରାଧ କଲେ ତାହେଲେ ସିଏ କ'ଣ ଆମକୁ କ୍ଷମା ଦେବେନି ନା, ହଁ କ୍ଷମା ଦେବେ। ଏ ଗ୍ରେଟ୍ ସୋଲ୍ ମେ ଫର୍ଗିଭ୍ ଅଫେନ୍ସେସ୍ ବଟ୍ କ୍ରିଷ୍ଣ ଡଜଣ୍ଟ ଏକ୍ସକ୍ୟୁଜ୍, ଭଗବାନ ସେଇଟାକୁ ସହିପାରିବେ ନାହିଁ। ତେଣୁ ଜଷ୍ଟ ଆଜ୍ ଉଦାହରଣ ଦେଉଛନ୍ତି ପ୍ରଭୁପାଦ, ଜଷ୍ଟ ଆଜ୍ ୱାନ୍ କ୍ୟାନ୍ ଟଲରେଟ୍ ଦ ସ୍କର୍ଚିଂ ସନ୍ସାଇନ୍ ଅନ୍ ୱାନ୍ସ ହେଡ୍, ଯେତେ ଗରମ ହେଲେ ମଧ୍ୟ ଆମେ ମସ୍ତକରେ ସେଇ ସହିନେବା, ଛତା ନଥିଲେ ମଧ୍ୟ ସହିନେବା, କିନ୍ତୁ କ'ଣ ହେବ, ବଟ୍ କ୍ୟାନ୍ ନଟ୍ ଟଲରେଟ୍ ଦ ସ୍କର୍ଚିଂ ସନ୍ସାଇନ୍ ଇନ୍ ୱାନ୍ସ ଫିଟ୍, ଯଦି ପାଦ ଯଦି ଗରମ ହେଇଯାଇଛି ବାଲି, ଗରମ ବାଲି ହେଇଯାଇଛି ପାଦ ଫୋଟକା ହେଇଯିବ, ରହିପାରିବ ନାହିଁ, ସିଏ ସହିପାରିବ ନାହିଁ, ମୁଣ୍ଡରେ ଯେତେ ଗରମ ହେଲେ ମଧ୍ୟ ସହିଯିବେ କିନ୍ତୁ ତଳେ ଯଦି ଗରମ ଅଛି ସେ ରହି ପାଦ ଫୋଟକା ହେଇଯିବ, ସହିପାରିବ ନାହିଁ। ସେହିଭଳି ଭାବରେ ଭଗବାନଙ୍କର ଭକ୍ତ ସହି ନେବେ, ତାଙ୍କ ପ୍ରତି ଅପରାଧ କଲେ ସେ ସହି ନେବେ, କିନ୍ତୁ ଭଗବାନ ସହିବେ ନାହିଁ। ଏହିଭଳି ଭାବରେ ବହୁତ କଥା ରହିଛି। ତେଣୁ ସତୀ ଦାହ ନିଜକୁ ଦାହ କରିଦେଲେ, ନିଜକୁ ଶରୀର ଧ୍ୟାନ କରି ଶରୀରରୁ ଅଗ୍ନି ଉତ୍ପନ୍ନ କଲେ ଏବଂ ସେଇଥିରେ ସେ ଶରୀର ତ୍ୟାଗ କରିଦେଲେ, ତେଣୁ ଶରୀର ଯେତେବେଳେ ତ୍ୟାଗ କରିଦେଲେ ସେତେବେଳେ ଶିବଜୀଙ୍କର କ୍ରୋଧ ଆସିଲେ, ଏକଥା ଶିବଜୀ ଜାଣିନାହାନ୍ତି, ନାରଦ ମୁନି ଯାଇ ଖବର ଦେଲେ ତୁମର ପତ୍ନୀ ଚାଲିଗଲେଣି, ଶିବଜୀଙ୍କର କ୍ରୋଧ ଆସିଲା, ଶିବଜୀ ତୃତୀୟ ନେତ୍ର ରହିଛନ୍ତି ଖୋଲିଦେବେ ସବୁ ଭୌତିକ ଜଗତ ଚଚ୍ଚ ହିଁ ଜଳିଯିବ ସବୁ, ତୃତୀୟ ନେତ୍ରରେ ରହିଛି ଏତେ ଶକ୍ତି ରହିଛି, ତୃତୀୟ ନେତ୍ର ତ୍ରିନେତ୍ର ସିଏ ତୃତୀୟ ନେତ୍ରରେ ଏତେ ଶକ୍ତି ରହିଛି ସବୁବେଳେ ବନ୍ଦ କରି ରଖିଥାନ୍ତି ସିଏ, କ୍ରୋଧ ଆସିଲା ବୀରଭଦ୍ରକୁ ସୃଷ୍ଟି କଲେ ବୀରଭଦ୍ର, ଏସବୁ ଘଟଣା ସବୁ ରହିଛି। ତେଣୁ ଯାହା ହଉ ଏସବୁ ହେଲା, ସେଇ ଯେଉଁ ଶିବଜୀ ତାଙ୍କର ପତ୍ନୀଙ୍କୁ ଧରିକି କ୍ରୋଧ ନୃତ୍ୟ କରୁଥିଲେ, ତାଣ୍ଡବ ନୃତ୍ୟ ଯାହାକୁ କୁହାଯାଏ, ତାଣ୍ଡବ ନୃତ୍ୟ, ଏ ଭୌତିକ ଜଗତ ଧ୍ୱଂସ ହେବ, ସେ ନୃତ୍ୟ କରିବେ, ଏଭଳି ନୃତ୍ୟ କରିବେ ଭୌତିକ ଜଗତ ଧ୍ୱଂସ ହୋଇଯିବ, ଆଉ ରହିବ ନାହିଁ ନୃତ୍ୟ। ତେଣୁ ସେ ନୃତ୍ୟ କରିକି ଯଦି ଯାଉଛନ୍ତି ସେହି ସମୟରେ ତାଙ୍କର ଶରୀରର ଯେଉଁ ସତୀଙ୍କର ଅଂଶ ସବୁ ପଡ଼ିଛି ସବୁ ବିଭିନ୍ନ ସ୍ଥାନରେ ପଡ଼ିଛି, ଏଠି ସମଲେଶ୍ୱରୀ ରହିଛନ୍ତି, ଆମର ଏଠି ମଧ୍ୟ କଳିକି ଯେଉଁ କୁହାଯାଉଛି ଏଠି ମଧ୍ୟ ସେ ରହିଛି ବୋଲି ସେ କହୁଥିଲେ, ଭାବା ସେ କହୁଥିଲେ, ଯାହା ହଉ ସମଲେଶ୍ୱରୀ ରହିଛନ୍ତି, ତାଙ୍କ ଅଂଶ ସବୁ ବିଭିନ୍ନ ସ୍ଥାନରେ ପଡ଼ିଛନ୍ତି, ସେଠି ସେମାନେ ପୂଜିତ ହେଉଛନ୍ତି, ଦେବୀଙ୍କର ପୂଜା ହେଉଛି। ତେଣୁ ତାପରେ ସିଏ କହିଲେ ଆଉ ମୁଁ ବିବାହ କରିବି ନାହିଁ, ଶିବଜୀ ଏ ପଣ ନେଲେ ଗୋଟିଏ ବିଭାଗରେ ତାଙ୍କର କୌଣସି ସନ୍ତାନ ହୋଇପାରିଲେ ନାହିଁ। ଅନ୍ୟମାନଙ୍କର ଆମେ ସ୍ୱର୍ଗ ବିସର୍ଗରେ ସବୁ ଆସିବ, କାହାର ସବୁ ଉତ୍ତାନପାଦଙ୍କର ସବୁ ଇଏ ଯେଉଁ ବିବାହ କରିଥିଲେ ଉତ୍ତାନପାଦଙ୍କର ସରି ସ୍ୱୟଂଭୂମାନଙ୍କର, କିନ୍ତୁ ଆଙ୍କର ସତୀଙ୍କର କୌଣସି ପୁତ୍ରକନ୍ୟା ନାହିଁ। ସମସ୍ତଙ୍କ ପୁତ୍ରକନ୍ୟା ଅଛି କିନ୍ତୁ ଆଙ୍କର ନାହିଁ, କ'ଣ ହେଲା ଅସୁବିଧା ଆଙ୍କର? ଆଙ୍କର କାହିଁକି ହେଲା ନାହିଁ ନା ଇଏ ଅସମୟରେ ସର୍ବତ୍ୟାଗ କରିଦେଲେ। ତେଣୁ ଶିବଜୀ କହିଲେ ମୁଁ ଆଉ ବିବାହ କରିବି ନାହିଁ, ବ୍ୟାଚଲର ରହିବି ବୋଲି ଚିନ୍ତା କଲେ। ଧ୍ୟାନ କରୁଛନ୍ତି, ବସି ଭଗବାନଙ୍କର ଧ୍ୟାନ କରୁଛନ୍ତି। ତେଣୁ ଦେବତାମାନଙ୍କର ଭାଣି ପଡ଼ିଗଲା, ଦେବତାମାନଙ୍କ ଭାଣି ପଡ଼ିଗଲା। କେତେଦିନ ଆଉ ଆମେ କାହାକୁ ଡାକୁଥିବା, ଆମର କେହି ନାହାନ୍ତି, ସେନାଧ୍ୟକ୍ଷ କେହି ନାହାନ୍ତି, ଦେବତାମାନଙ୍କର ସେନାପତି କେହି। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ସେନାନୀ ନାମ ଅହମ୍ ସ୍କନ୍ଧ। ସେନାପତିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସ୍କନ୍ଧ, ଯିଏକି ଶିବଜୀଙ୍କର ପୁତ୍ର। ଶିବଜୀ ତ ବିବାହ କରିନାହାନ୍ତି, ଆଉ କେଉଁଠୁ ପୁତ୍ର ଆସିବ? ଦେବତାମାନଙ୍କ ଭାଣି ପଡ଼ିଗଲା। ତେଣୁ କୁମାର ସମ୍ଭବ କଥାଟି ମୁଁ କହିଥିଲି ସେଇଟା। ତେଣୁ ଶିବଜୀ ଧ୍ୟାନ କରୁଛନ୍ତି, ଏଣେ ସେଇ ସତୀ ଆସିଲେ, ପାର୍ବତୀଙ୍କ ପୁତ୍ର ହେଇକି, ହିମାଳୟଙ୍କ ପୁତ୍ର ହେଇକି ଆସିଲେ। ପାର୍ବତୀ ତାଙ୍କ ନାମ ହେଲା, ପର୍ବତଙ୍କ ପୁତ୍ର ପାର୍ବତୀ। ତେଣୁ ତାଙ୍କର ପତିଙ୍କୁ ପାଇବା ପାଇଁ ସେ ବହୁତ ଧ୍ୟାନ କରୁଛନ୍ତି, ବହୁତ ତପ କରୁଛନ୍ତି, କିନ୍ତୁ ହେଉନାହିଁ। ଦେବତାମାନେ କହିଲେ ତୁମେ ଯାଇ ତାଙ୍କ ଲିଙ୍ଗକୁ ସେବା କର। ତେଣୁ ଇଏ ହେଉଛି ଧୀର ବ୍ୟକ୍ତି, ତାଙ୍କ ଲିଙ୍ଗକୁ ସେବା କଲେ ମଧ୍ୟ ସେ ଉତ୍ତେଜିତ ହେଉନାହାନ୍ତି। ଇଏ ହେଉଛି କୁମାର ସମ୍ଭବମ୍, ଇଏ ହେଉଛି ତାଙ୍କର, ଇଏ ହେଉଛି ଧୀରତା। ଶିବଜୀଙ୍କର ଏଇଭଳି ଭାବେ ରହିଛି, କାମ ବିଜୟ କରିଦେବେ, ଦେବତାମାନେ ପଠାଇବେ, କନ୍ଦର୍ଭଙ୍କୁ ପଠାଇବେ ଅପ୍ସରାମାନଙ୍କ ସହିତ, କନ୍ଦର୍ଭ ମାରିବେ। ପଞ୍ଚ ବାଣ ରହିଛି, କନ୍ଦର୍ଭ ବାଣ ସବୁ ରହିଛି। କନ୍ଦର୍ଭ ବାଣ କ'ଣ? ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଇଏ ହେଉଛି କନ୍ଦର୍ଭ ବାଣ, ପାଞ୍ଚଟି ବାଣ ରହିଛି। କିନ୍ତୁ ଶିବଜୀଙ୍କର କ'ଣ ହେବ? ଶିବଜୀ ଚକ୍ଷୁ ଖୋଲିଦେଲେ, ତୃତୀୟ ନେତ୍ର ଯେତେବେଳେ ଖୋଲିଦେଲେ, କନ୍ଦର୍ଭ ଚାଲିଗଲେ, ଆଉ ରହିଲେନି, ଜଳିଗଲେ, ସାଙ୍ଗେ ସାଙ୍ଗେ ଜଳି ପଡ଼ିଲେ। ତେଣୁ ଯାହା ହଉ, ତାପରେ ଶିବଜୀ ବିବାହ କଲେ ପାର୍ବତୀଙ୍କୁ। ବହୁତ ଧୁମ୍ଧାମ୍ରେ ବିବାହ ହେଉଛି, ସେ ବିବାହ ଲୀଳାଟି ପୁଣି କେତେବେଳେ ବର୍ଣ୍ଣନା କରିବା। ବରଯାତ୍ରୀ ଇତ୍ୟାଦି ଆସିବେ, ସବୁ ଭୂତ ସବୁ ଆସିବେ, କାହାର ମୁଣ୍ଡ ନାହିଁ, କାହାର ଗଣ୍ଡି ନାହିଁ, ଏଭଳି ଭାବରେ ସବୁ ଆସିଛନ୍ତି। ପାର୍ବତୀ ଦେଖି, ପାର୍ବତୀଙ୍କର ମାଆ ଦେଖିକିରି, ତାଙ୍କ ନାଁ କ'ଣ, ହିମାଳୟଙ୍କର କନ୍ୟା ମା ପତ୍ନୀ, ହଁ ହଁ, ସେ ଆସି, ଇଏ କ'ଣ ଅଦ୍ଭୁତ ସବୁ କଥା ରହିଛି, ବହୁତ କଥା ଶିବଜୀଙ୍କର କଥା। ଆଜି ଆମକୁ ସୁଯୋଗ ମିଳିଲା ଶିବଜୀଙ୍କ ବିଷୟରେ କଥା କହିବା ପାଇଁ। ଶିବଜୀଙ୍କ ବିଷୟରେ ତ ପ୍ରାୟ କଥା ହୁଏ ନାହିଁ, ଶିବରାତ୍ରିରେ ବହୁତ ଆମର ରହିଛି, କ'ଣ ବହୁତ ସ୍ତୋତ୍ର ସବୁ ମୋ ପାଖକୁ ଆସିଥିଲା, ଆଜି ମୁଁ ପଢ଼ିବି ବୋଲି ଭାବୁଥିଲି। କିନ୍ତୁ ଗୋଟେ ରହିଛି ଆମର, ସେ ବୈଷ୍ଣବ ଇଏରେ ରହିଛି, କ୍ୟାଲେଣ୍ଡର ସେ ରହିଛି, ଜଣେ ରାଜା ଥିଲେ ଚିତ୍ରଭାନୁ ବୋଲି, ଚିତ୍ରଭାନୁ ରାଜା ଥିଲେ, ସେ ଶିବଜୀଙ୍କର ପୂଜା କରୁଥିଲେ। ବୈଷ୍ଣବମାନେ ସବୁ ଶିବଜୀଙ୍କୁ ପୂଜା କରନ୍ତି, ଆମର ଯେଉଁ ରହିଛନ୍ତି ଗୋପେଶ୍ୱର, ତାଙ୍କର ସବୁ ସ୍ତୁତି ରହିଛି ଗୋପେଶ୍ୱରଙ୍କର। ବୃନ୍ଦାବନ ଜୟ ଜୟ ଗୋପେଶ୍ୱର ବୃନ୍ଦାବନ ଜୟ ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ। ତେଣୁ ଇଏ ଗୋପେଶ୍ୱର, ସବୁ ବୈଷ୍ଣବମାନେ ସବୁ ମନ୍ଦିରରୁ ଯାଇକି ତାଙ୍କୁ ପୂଜା କରନ୍ତି ଗୋପେଶ୍ୱରଙ୍କୁ, ଯେଉଁ ରହିଛନ୍ତି। ଇଏ ହେଉଛନ୍ତି ବୃନ୍ଦାବନ ଧାମ ପରିକ୍ରମା କରାଗଲେ ସେ ଗୋପେଶ୍ୱରଙ୍କର ଅନୁମତି ନେଇକି ଦର୍ଶନ କରିବେ ଭଗବାନଙ୍କର। ଯେମିତି ଜଗନ୍ନାଥଙ୍କ ଦର୍ଶନ ମହାପ୍ରଭୁ ଆସିଥିଲେ, ଲିଙ୍ଗରାଜଙ୍କର ଅନୁମତି ନେଇକି ଯାଇଥିଲେ, ସବୁ ଏସବୁ ସବୁ ଶ୍ଳୋକ ଅଛି ମୋ ପାଖରେ, ମୁଁ ଭାବୁଥିଲି ପଢ଼ିବେ ବୋଲି, କିନ୍ତୁ ସେ କରୁନାହାନ୍ତି, ଶିବଜୀ ଚାହୁଁନାହାନ୍ତି, ସମୟ ତ ନାହିଁ, ଆଉ କେତେ କ'ଣ କରିବା, ଲିମିଟେଡ଼ ଟାଇମ୍। ତେଣୁ ଚିତ୍ରଭାନୁ ସିଏ ଏଇଭଳି ଭାବରେ ଶିବଜୀଙ୍କର ରାତ୍ରି, ଶିବରାତ୍ରି ବନାଉଥିଲେ, ପୂଜା କରୁଥିଲେ। ଚିତ୍ରଭାନୁ ତାଙ୍କର ପୂର୍ବଜନ୍ମର ସ୍ମୃତି ଥିଲା, ତାଙ୍କର ପୂର୍ବଜନ୍ମ କଥା ଜାଣିଥିଲେ। ତେଣୁ ଅଷ୍ଟାବକ୍ର ଋଷି ଆସିଲେ, ତାଙ୍କୁ ପଚାରିଲେ ଶିବରାତ୍ରିର କ'ଣ ମହିମା ରହିଛି, ଆଜି ଶିବରାତ୍ରି ମୋତେ ପଚାରୁଥିଲେ କ'ଣ ପାଇଁ ଏଇଟା ମନା ଯାଉଛି। ପାର୍ବତୀ ପଚାରିଥିଲେ ଶିବଜୀଙ୍କୁ ଯେ ତମେ ଆପଣଙ୍କର ଯେଉଁ ରହିଛି ଏଇଟା କେଉଁଟା ତିଥି ପ୍ରସିଦ୍ଧ ଅଛି? କହିଲେ ମୋର ଏଇ ଶିବରାତ୍ରି ଯେଉଁ ରହିଛି ଚତୁର୍ଦ୍ଦଶୀ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି, ଏଇଟା ମୋର ବହୁତ କ'ଣ ଆମକୁ ବହୁତ ଫେଭରାଇଟ୍ ବା ମୋର ବହୁତ ବହୁତ ପସନ୍ଦ ଏ ତିଥିଟି ପ୍ରିୟ। କାଲିକା ଜଣ କହୁଥିଲେ ସେ ଏଇ ଆଜିର ତିଥିରେ ସେ ବିଷପାନ କରିଥିଲେ, ଯାହା ବି ହଉ ଶିବ ଚତୁର୍ଦ୍ଦଶୀ, ତେଣୁ ସେ କ'ଣ କଥା କହୁଥିଲି, ହଁ ଚିତ୍ରଭାନୁ, ସେ ତାଙ୍କ ପୂର୍ବ ସ୍ମୃତି ଥିଲା, ପୂର୍ବଜନ୍ମର ସ୍ମୃତି ଥିଲା, ପୂର୍ବଜନ୍ମରେ ସେ ଜଣେ ଶିକାରୀ ଥିଲେ, ହଣ୍ଟର ଥିଲେ, ହଣ୍ଟର ଥିଲେ, ଏଇ ଚତୁର୍ଦ୍ଦଶୀ ତିଥିରେ ସେ ଜାଣିନାହାନ୍ତି, ଶିବ ଚତୁର୍ଦ୍ଦଶୀ ଜାଣିନାହାନ୍ତି, ସେଦିନ ଗୋଟେ ଶିକାର କରି, ଗୋଟେ ହରିଣ ଶିକାର କରି ଆସି ପହଞ୍ଚିକି ରାତି ହେଇଗଲା, ଆଉ ଯାଇପାରିଲେ ନାହିଁ, ରାତି ହେଇଗଲା, କୁଆଡ଼େ ଯାଇ ବଣ ଭିତରେ ଶିକାର କରୁଥିଲେ, ତେଣୁ ରାତି ହେଇଗଲା ଆଉ କୁଆଡ଼େ ଯାଇପାରିଲେ ନାହିଁ, ସେ ଗୋଟେ ଗଛ ମୂଳରେ ବେଲ ଗଛଟେ, ସେଇଟା ବେଲ ଗଛ ଉପରେ ଚଢ଼ିକିରି ଆଶ୍ରମରେ, କାରଣ ତଳେ କିଏ ପୁଣି ଆକ୍ରମଣ କରିବ କହିକିରି, ରାତିରେ ନିଦ ହେଇଗଲେ ପୁଣି ତଳେ ପଡ଼ିଯିବେ, ତେଣୁ ସେ ଖାଦ୍ୟ କିଛି ଖାଇନାହାନ୍ତି, ଉପବାସ ରହିଛନ୍ତି, ଆଉ ଉଜାଗର ମଧ୍ୟ ରହିଲେ, ଶୋଇନାହାନ୍ତି, ଶୋଇଲେ ତ ପଡ଼ିଯିବେ, ତଳେ ପଡ଼ିଗଲେ ପଡ଼ିଯିବେ, ତେଣୁ ସେଇ ଉଜାଗର ରହିବା ପାଇଁ ସେ ପତ୍ରକୁ ଛିଣ୍ଡେଇକି ତଳେ ପକାଉଥିଲେ, ସେଇଟା ବେଲ ଗଛ ସେ ଜାଣିନାହାନ୍ତି, ସେ ପତ୍ର ଛିଣ୍ଡେଇ ତଳେ ପକାଉ, ତଳେ ଗୋଟେ ଲିଙ୍ଗ ରହିଛନ୍ତି, ଶିବଲିଙ୍ଗ ରହିଛନ୍ତି, ତେଣୁ ଏଇଭଳି ଭାବରେ ସେ କ୍ରନ୍ଦନ କରୁଥିଲେ, ତାଙ୍କର ଲୁହ ମଧ୍ୟ ସେଇଠି ପଡ଼ୁଥିଲା, ଏଇଭଳି ଭାବରେ ଶିବଜୀଙ୍କର ଆରାଧନା ହୋଇଗଲା, ତେଣୁ ଯେତେବେଳେ ତାଙ୍କର ମୃତ୍ୟୁ ସମୟ ଆସିଲା, ସେହି ସମୟରେ ଶିବଜୀଙ୍କର ଦୁଇ ଜଣ ପାର୍ଷଦ ଆସି ପହଞ୍ଚିଗଲେ, ଯେଉଁ କୁହାଯାଇଛି ତଥା ପରଙ୍ଗୀ, ଏ ଚତୁର୍ଥ ସ୍କନ୍ଦ ପରେ ଆସିବ, ମଝି ଆଡ଼କୁ ଆସିବ ସେ କଥା, ଏଇଟାକୁ କହିବେ ଶିବଜୀ କହିବେ, ସ୍ୱଧର୍ମନିଷ୍ଠ ସତଧର୍ମ ହିଁ ତଥା ପରଙ୍ଗୀ ମାମ, ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତର ସେମାନେ ଶିବଲୋକକୁ ଯିବେ, ଇଏ ଯାଇଥିଲେ ଶିବଲୋକକୁ, ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ସବୁ, ଯେତେ ଆପଣ ଉର୍ଦ୍ଧକୁ ଯିବେ ସେତେ ଶହେ ଗୁଣ ଲେଖା ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି, ବ୍ରହ୍ମଲୋକଠାରେ ଯେତିକି ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଭଗବତ ଗୀତାରେ ଭଗବାନ କହିଲେ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ଭ୍ରମଣ ବିଦୁ, 1000 ଦିବ୍ୟ ଯୁଗ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ଏଇ ଯୁଗ ଆମେ ଜାଣିବା ତାଙ୍କର ଐଶ୍ୱର୍ଯ୍ୟ, ତେଣୁ ତାଠୁ ଅଧିକ ଐଶ୍ୱର୍ଯ୍ୟ ରହିଛି ଶିବଲୋକରେ, ଏସବୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇ ବହୁତ ବର୍ଷ କାଳ ରହିଲା ପରେ ସେ ଆଜି ଚିତ୍ରଭାନ ରୂପରେ ରାଜା ହୋଇକରି ଆସିଛନ୍ତି, ଏସବୁ କଥା ରହିଛି, ବହୁତ କଥା, ଆମର କଥା କେଉଁଠି ବିଶ୍ରାମ ଦେବା, ସମୟ ହୋଇଗଲା, କାହାର କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି ବା କିଛି କହିବାର ଅଛି, ଶିବଜୀଙ୍କ କଥା, ବୈଷ୍ଣବମାନ ଯଥା ଶମ୍ଭୁ, ଅନ୍ତିମରେ ଭଗବତ ଭାଗବତମରେ ସୁତ ଗୋସ୍ୱାମୀ କହିଲେ, ସୁତ ଗୋସ୍ୱାମୀ ଅନ୍ତିମରେ କହିଲେ, ଏ ଶ୍ଳୋକଟି ଅଛନ୍ତି ନା, ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ଆମେ କହିଛନ୍ତି କହିଥିଲେ, ନା ନା ସେଇଟା ନୁହେଁ, ନିମ୍ନ ଗାନାଂ ଯଥା ଗଙ୍ଗା, ଚାରୋଟି ଶ୍ରେଷ୍ଠ ବସ୍ତୁ ବିଷୟରେ କହିଲେ ସୁତ ଗୋସ୍ୱାମୀ ଭାଗବତ ଅନ୍ତିମରେ 13 ଅଧ୍ୟାୟରେ, ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା, ନିମ୍ନ ଗାନଙ୍କ ଯଥା ଗଙ୍ଗା, ଦେବାନଙ୍କ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ଭଗବାନ ବିଷ୍ଣୁ ରାମଜୀ, ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବିଷ୍ଣୁଙ୍କର ଭକ୍ତମାନଙ୍କ ଭିତରେ, ଆମେ ସବୁ ବିଷ୍ଣୁଙ୍କର ଭକ୍ତ, ବିଷ୍ଣୁ ଭକ୍ତ ଭିତରେ ଶ୍ରେଷ୍ଠ ହେଉଛନ୍ତି ଆମର ଆରାଧ୍ୟ ଶିବଜୀ, ଏବଂ ପୁରାଣାନା ଇଦମ୍ ତଥା, ଆମେ ଏଇ ଯେଉଁ କଥା ସବୁ କହିଲେ, ଏଇ ଚାରୋଟି ବିଷୟ ବସ୍ତୁ ବିଷୟରେ ନେଇକି କହିଦେଲେ, ଗଙ୍ଗା କଥା କହିନଥିଲେ ବର୍ତ୍ତମାନ ଲାଷ୍ଟକୁ କୁହାହେଇଗଲା, ଅଚ୍ୟୁତଙ୍କ କଥା ଚାଲିଛି, ଭାଗବତ କଥା, ପୁରାଣାନା ଇଦମ୍ ତଥା, ଏ ବୈଷ୍ଣବଙ୍କ କଥା ସବୁ ତାଙ୍କ ବିଷୟରେ କୁହାଗଲା, ତେଣୁ ଏ ଯେଉଁ ଶିବଜୀ, ଆଉ ଗୋଟେ କଥା ଶିବଜୀ ମନେ ପକାଇଥିଲେ ଯେ ମୁଁ ବୁଲିଗଲି ପୁଣି, ତେଣୁ ଏହି ଶିବଙ୍କର ଆରାଧ୍ୟ, ଶିବଜୀ ଏକଥା କହିଥିଲେ ପାର୍ବତୀଙ୍କୁ କହିଲେ, କିଏ ଶ୍ରେଷ୍ଠ ଆରାଧ୍ୟ, ଆରାଧ୍ୟ ଭଗବାନ ବ୍ରଜସ୍ତନୟ ଭଗବାନ ମହାପ୍ରଭୁ କହିଲେ, କିନ୍ତୁ ତାଙ୍କର ଭକ୍ତ କରେ ନା, ଭଗବାନ କହିଲେ ନା, ମଦ୍ଭକ୍ତ ପୂଜାଭ୍ୟଧିକ, ଭଗବାନ ମଧ୍ୟ ଏକଥା କହିଛନ୍ତି, ମୋର ଭକ୍ତର ପୂଜା ମୋଠାରୁ ଅଧିକ, ତେଣୁ ଶିବଜୀ ମଧ୍ୟ ସେ କଥା କହିଥିଲେ, ଆରାଧ୍ୟ ଆରାଧନା ନାମ ସର୍ବେଷାମ, ଯେତେ ଆରାଧନାକାରୀ ଅଛନ୍ତି, ଆରାଧନା ଯାହା ଯିଏ ହୁଅନ୍ତି, ଆରାଧ୍ୟ ହୁଅନ୍ତି, ଆରାଧନା ବା ଆରାଧନା ଯାହାକୁ କରାଯାଏ, ସର୍ବେଷାମ ମଦ୍ ଆରାଧନା ନାମ ସର୍ବେଷାମ, ନା ନା ବିଷ୍ଣୁର ଆରାଧନା କରମ, ବିଷ୍ଣୁଙ୍କର ଆରାଧନା ହେଉଛି ଶ୍ରେଷ୍ଠ ଆରାଧନା, କିନ୍ତୁ ତସ୍ମାତ୍ ପରତରଂ ଦେବୀ, ହେ ଦେବୀ ତାଙ୍କଠାରୁ ଅଧିକ ହେଉଛି କ'ଣ ନା, ତଦୀୟାନାଂ ସମର୍ଚ୍ଚନମ, ତଦୀୟାନାଂ କହିଲେ ତାଙ୍କର ଭକ୍ତ, ଭଗବାନ ମଧ୍ୟ ସେ କଥା କହିଲେ, ଆଜି ଭଗବାନ ତାଙ୍କର ଆମେ ତାକୁ ପୂଜା କଲେ ନାହିଁ, ଭଗବାନଙ୍କର ଆଳତୀ ହେଲା, ମଧ୍ୟାହ୍ନ ଆଳତୀ ସବୁ କହିଛନ୍ତି, ଯଶୋମତୀ ନନ୍ଦନ ସବୁ ବୋଲିଥାନ୍ତେ, ତାଙ୍କୁ ପୂଜା କରିଥାନ୍ତେ, କିନ୍ତୁ ଆମେ କ'ଣ କଲେ, ଆମେ ତାଙ୍କର ଭକ୍ତଙ୍କର ପୂଜା କଲେ, ଶିବଜୀଙ୍କର ପୂଜା କଲେ, କର୍ପୂର ଗୌରମ କରୁଣାବତାରମ କର୍ପୂର ଗୌରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦାବସନ୍ତମ ହୃଦୟାରବିନ୍ଦେ ସଦାବସନ୍ତମ ହୃଦୟାରବିନ୍ଦେ ଭଗବାନୀ ସହିତମ ନମାମି 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 ଭଗବାନୀ ସହିତମ ନମାମି
जय श्री श्री शिवरात्रि महामहोत्सव की जय श्री श्री प्रभुपाद महाराज की जय श्री श्री गुरुदेव की जय समवेत भक्तवृंद की हृदय गौर प्रमानंदे जय श्री श्री प्रभुपाद महाराज की ଆଜି ଏଇଟା କଲିନି କି ନା କରିଛି।